ଦଶମ ସ୍କନ୍ଦ ଚଉବନ ଅଧ୍ୟାୟ ଶ୍ଳୋକ ପନ୍ଦର ଅଧୁନା ବି ବୟଂ ସର୍ବେ ଅଧୁନା ବି ବୟଂ ସର୍ବେ ବୀର ଯୂଥବ ଯୂଥବାଃ ବୀର ଯୂଥବ ଯୂଥବାଃ ସାମାନ୍ୟ କେତେଜଣ ଅନୁଗାମୀମାନଙ୍କ ଦ୍ୱାରା ପରାଜିତ ହୋଇଅଛୁ ଏ କଥା କହୁଛନ୍ତି ଜରାସନ୍ଧ କୁଣ୍ଡିନପୁରରେ ଶିଶୁପାଳଙ୍କୁ କହୁଛନ୍ତି। ଶିଶୁପାଳଙ୍କର ଯେଉଁ ଚିନ୍ତା କରୁଥିଲେ ବିବାହ କରିବେ, କେତେ ସ୍ୱପ୍ନ ଦେଖୁଥିଲେ, ଏଭଳି ଏଭଳି ଅର୍ଡ଼ର ଦେବି, ସ୍ତ୍ରୀକୁ ଏଭଳି ବାହାରେ କହିବି, ସେଭଳି ବାହାରେ କହିବି, ଏଭଳି ବାହାରେ ଚିନ୍ତା କରୁଥିଲେ। ମୁଣ୍ଡ ଖାଲି ଦେଲେ ସବୁ କିଛି ନଷ୍ଟ ହୋଇଗଲା। ଆମର ଗୋଟେ କଥା ଅଛି, ଯେଉଁ ଜଣେ ବ୍ୟକ୍ତି ବ୍ୟବସାୟ କରୁଥିଲେ, ବ୍ୟବସାୟରେ ଚିନ୍ତା କରୁଥିଲେ କ୍ଷୀରକୁ ଏମିତି ପାଣି ମିଶାଇକିରି ବିକିଲେ ଏତିକି ଟଙ୍କା ଲାଭ ହେବ, ଏତିକି ହେବ, ଏତିକି ହେବ, ଏମିତି ହେଇକିରି ବିବାହ କରିବି, ପିଲା ଛୁଆ ହେବେ, ସବୁ ହେବ। ଆଉ ସ୍ତ୍ରୀକୁ ଯେତେବେଳେ ମୋତେ ଖାଇବା ଡାକ ନାଇଁ ଖାଉଙ୍ଗା, ମୁଣ୍ଡ ହଲେଇ ଦେବାରୁ ଯେଉଁ କ୍ଷୀର ଧରିଥିଲେ ମୁଣ୍ଡରେ ଧରିକି ଯାଇ ଯାଉଥିଲା ବିକିବା ପାଇଁ, ସେ କ୍ଷୀର ସବୁ ପଡ଼ିଲା ହେଇଗଲା, ନଷ୍ଟ ହେଇଗଲା, ସବୁ ସ୍ୱପ୍ନ ଚାଲିଗଲା। ସେଇଭଳି ଭାବରେ ଗୋଟେ କଥା ଅଛି, ଶିଶୁପାଳ ଏଇଭଳି ଭାବରେ ଅନେକ ସ୍ୱପ୍ନ ଦେଖୁଥିଲା। ଆଜି ଯେତେବେଳେ ରୁକ୍ମିଣୀ ଚାଲିଗଲେ, ଭଗବାନ ନେଇଗଲେ ରୁକ୍ମିଣୀକୁ, ତେଣୁ ଏଇଭଳି ଭାବରେ ହତାଶ ଅବସ୍ଥାରେ ଥିବା ସମୟରେ ଜରାସନ୍ଧ ତାଙ୍କୁ ବହୁତ ପ୍ରକାର ସାନ୍ତ୍ୱନା ଦେଇକରି ଏ ଶ୍ଳୋକଟି କହୁଛନ୍ତି। ଗତ ଶ୍ଳୋକରେ ଯେଉଁ କୁହାଗଲା ଯେ ମୁଁ ଯେତେବେଳେ 17 ଥର ବା 23 ଅକ୍ଷୁଣୀ ସୈନ୍ୟ ସହିତ 17 ଥର ହାରିଲି, କିଛି ଚିନ୍ତା କରିନଥିଲି। ଗୋଟିଏ ଥର ଜିତିଥିଲି, ସେଥିରେ ମଧ୍ୟ ମୁଁ ବହୁତ ଆନନ୍ଦିତ ହୋଇଯାଇନଥିଲି। ଏ ପରାଜୟ ହେବ, ଜୟ ହେବ, ଏ କ'ଣ ଦୈବ ଦୈବେନ କାଳେ କାଳେନ ଦୈବ ଯୁକ୍ତେନ, ଦେବତା ଦୈବଙ୍କ ଦ୍ୱାରା ଅଦୃଷ୍ଟ ଦ୍ୱାରା କାଳର ପ୍ରଭାବରେ ଏସବୁ ହେଉଛି। ଏମିତି ରହିଛି ଗୋଟେ ଶ୍ଳୋକ ଅଛନ୍ତି, କାଳୀନ ସର୍ବତ୍ର ଗଭୀର ରହଂସା, ବା ଭାଗବତ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଶ୍ଳୋକଟି କୁହାଯାଇଛି। ନାରଦ ମୁନି ଏଇଟା କହିଛନ୍ତି, ଯେତେବେଳେ ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରିସାରିକରି ଅନ୍ତିମରେ ବେଦାନ୍ତ ସୂତ୍ର ରଚନା କଲେ, ଆଉ ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ସ୍ତ୍ରୀ ଶୂଦ୍ରମାନଙ୍କ ପାଇଁ ମହାଭାରତ ରଚନା କଲେ, କରିସାରିକି ମଧ୍ୟ ସେ ଶାନ୍ତି ପ୍ରାପ୍ତ ହୋଇପାରୁନଥିଲେ। ସେହି ସମୟରେ ତାଙ୍କର ଗୁରୁଦେବ ନାରଦ ମୁନି ଆସିକରି ତାଙ୍କୁ ସବୁ ପ୍ରକାର କହିଛନ୍ତି, କ'ଣ ପାଇଁ ତୁମେ ଶାନ୍ତି ପ୍ରାପ୍ତ ହୋଇପାରୁନାହଁ। ସେହି ପ୍ରସଙ୍ଗରେ ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟ ଶ୍ଳୋକ 18 ଶ୍ଳୋକଟି କହିଛନ୍ତି ସେ ନାରଦ ମୁନି, ତସ୍ୟୈବ ହେତୁ ପ୍ରତୀତ କୋବିଦୋ ନ ଲଭ୍ୟତେ ଯତ୍ ଭ୍ରମତାମ ଉପରି ଅଧ ତଲଭ୍ୟତେ ଦୁଃଖବତ୍ ଅନ୍ୟତ୍ର ସୁଖମ କାଳୀନ ସର୍ବତ୍ର ଗଭୀର ରହଂସା। ଏ କାଳ ଶବ୍ଦଟି ଏଠି ପ୍ରୟୋଗ କରାଯାଇଛି, ନାରଦ ମୁନି କହୁଛନ୍ତି ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ କେଉଁଥିପାଇଁ ଚେଷ୍ଟା କରିବେ, ତସ୍ୟୈବ ହେତୁ ପ୍ରତୀତ କୋବିଦୋ, ସେଇଥିପାଇଁ ସେହି ହେତୁ ବା ସେହି କାରଣ ପାଇଁ ସେ ପ୍ରଯତ୍ନ କରିବେ ବୁଦ୍ଧିମାନ ବ୍ୟକ୍ତି ଯେଉଁମାନେ କୋବିଦ କେଉଁଥିପାଇଁ ପ୍ରଯତ୍ନ କରିବେ ନା ନ ଲଭ୍ୟତ ଯତ୍ ଭ୍ରମତାମ ଉପରି ଅଧ। କେତେବେଳେ ବ୍ରହ୍ମ ଲୋକକୁ ଯାଉଛନ୍ତି, ଉପର ଲୋକକୁ ଯାଉଛନ୍ତି, କେତେବେଳେ ନିଚ ଲୋକକୁ ଯାଉଛନ୍ତି, ଏଇଭଳି ଭାବେ ଭ୍ରମଣ କରିକି ଯେଉଁଟା ମିଳିବ ନାହିଁ, ସେଇଥିପାଇଁ ବିଦ୍ୱାନ ବ୍ୟକ୍ତି ଚେଷ୍ଟା କରିବା କଥା। କ'ଣ ସେଇଟା ନା ତାର ଲଭ୍ୟତେ ଦୁଃଖବତ୍ ଅନ୍ୟତ ସୁଖମ, ସେଥିପାଇଁ ଚେଷ୍ଟା କରିବା କଥା, ନହେଲେ ଦୁଃଖ ଆଉ ସୁଖ କାଳେନ ସର୍ବତ୍ର ଗଭୀର ରହଂସା। କାଳ ଦ୍ୱାରା କାଳର ପ୍ରଭାବରେ ଚାଳିତ ହୋଇକରି ସୁଖ ଦୁଃଖ ଆମେ ପ୍ରାପ୍ତ ହେଉଛେ, କେତିକି ସୁଖ ପାଇବା କେତିକି ଦୁଃଖ ପାଇବା, ଏସବୁ କାଳର ପ୍ରଭାବରେ ଏସବୁ ଆମେ ପ୍ରାପ୍ତ ହେଉଛେ। ତେଣୁ ଗତକାଲି ଆମେ ଶୁଣୁଥିଲେ, ଗତକାଲି ଶ୍ଳୋକଟି ଆଲୋଚନା କରିଥିଲେ, ଦୈବେନ କାଳ ଯୁକ୍ତେନ କାଳେନ ଦୈବ ଯୁକ୍ତେନ, ଏଇଭଳି ଭାବରେ ତାଙ୍କୁ କହିକରି ଆଉ ନିଜର ଯେଉଁ ରହିଛି ନିଜର ଏକ୍ସପିରିଏନ୍ସ କହିକରି ବର୍ତ୍ତମାନ କହୁଛନ୍ତି, ଅଧୁନା ବି ବୟମ ସର୍ବେ, ବର୍ତ୍ତମାନ ସେହି ସମୟରେ କଥା, ଆଜିକୁ 5500 ବର୍ଷ ତଳର କଥା, ସେହି ସମୟରେ ଅଧୁନା ଥିଲା, ବର୍ତ୍ତମାନ ଅତୀତ ହୋଇଗଲା, ସେହି ସମୟରେ ବର୍ତ୍ତମାନ ଥିଲା, ଅଧୁନା ବି ବୟମ ସର୍ବେ, ବର୍ତ୍ତମାନ ଆମେ ସମସ୍ତେ ଭୀର ଯୁଥବ ଯୁଥବା, ଯୁଥବ କହିଲେ ସୈନ୍ୟବାହିନୀ ସୈନ୍ୟ ଯେଉଁ ରହିଛନ୍ତି ସୈନ୍ୟମାନଙ୍କ ଅଧିପତି ଯୁଥବ ସୈନ୍ୟ ଅଧିପତି, ଅକ୍ଷୁଣୀ ସୈନ୍ୟ, ଅନେକ ଅକ୍ଷୁଣୀ ସୈନ୍ୟ ଆମେ ବର୍ଣ୍ଣନା କରୁଥିଲେ କି କେତେ ଅକ୍ଷୁଣୀ ସୈନ୍ୟ ସବୁ ଆଣିକି ଆସିଥିଲେ ଯୁଦ୍ଧ କରିବା ପାଇଁ ଯାଇଥିଲେ, ସବୁ ଆମେ ବର୍ଣ୍ଣନା କରୁଥିଲେ ଠିକ, ଅକ୍ଷୁଣୀ ସୈନ୍ୟ ସବୁ ଆଣିକି ଆସିଥିଲେ ସବୁ ନେଇକରି ପରା ଏଇସବୁ ତାଙ୍କର ସେନାପତି ଯୁଦ୍ଧ କରିବେ, ଯୁଦ୍ଧଙ୍କର ସେନାପତି ଯିଏ ସେ ଆଗରେ ରହିବେ, ପ୍ରଭୁପାଦ ମହାରାଜ କହନ୍ତି ସେନାପତି ଯିଏ ସେ ରହିବେ ନାହିଁ ଘର ଭିତରେ ରହିକରି ଅର୍ଡ଼ର ଦେବେ ଏଇଟା କର ଫରୱାର୍ଡ଼ ମାର୍ଚ୍ଚ ଫରୱାର୍ଡ଼ ଏସବୁ କହିବେ ନାହିଁ। ସେନାପତି ଯିଏ ଆମେ ଦେଖୁଛେ ଭଗବତ ଗୀତାରେ ଭଗବାନ କହିଲେ ସଂଜୟ କହୁଛନ୍ତି ଏଇଟା କ'ଣ ନା ଯେତେବେଳେ ଅର୍ଜୁନ କହିଲେ ପ୍ରଭୁ ସେନୋର ଉଭୟ ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ ଯାହାବନ ଏତ ନିରୀକ୍ଷେଉ କେହି ମାସ ଯୋଦ୍ୟ, ମୁଁ କାହା ସହିତ ଯୁଦ୍ଧ କରି ମୁଁ ଦେଖିବା ପାଇଁ ଚାହୁଁଛି, ଦୁଇଜଣ ସେନାଙ୍କ ମଝିରେ ଆମର ରଥକୁ ସ୍ଥାପନ କରନ୍ତୁ ଅଚ୍ୟୁତ। ତେଣୁ ଭଗବାନ ରଥକୁ ସ୍ଥାପନ କଲେ କିଭଳି ଭାବରେ ନା ଭୀଷ୍ମ ଦ୍ରୋଣ ପ୍ରମୁଖତଃ ସର୍ବ ଏବେ ମହାରଥା ଉବାସ ପାର୍ଥ ପଶ୍ଚିତାନ ସମବେଦାନ ପୁରୁନୀତି, କୌରମାନଙ୍କ ପକ୍ଷରେ ଯେଉଁ ସାମ୍ନାରେ ଯିଏ ଥିଲେ ସେମାନେ ହେଉଛନ୍ତି କିଏ ନା ଭୀଷ୍ମ ଦ୍ରୋଣ ପ୍ରମୁଖତଃ, ଭୀଷ୍ମ ଦ୍ରୋଣ ଏମାନେ ସବୁ ମୁଖ୍ୟ ସାମ୍ନାରେ ରହିଥିଲେ, ସେନାପତି ଯିଏ ସାମ୍ନାରେ ରହିବେ ସେନାପତି ପଛକୁ ରହିବେ ନାହିଁ, କିନ୍ତୁ ଆମର ଯେଉଁ ବର୍ତ୍ତମାନ ଯୁଦ୍ଧ ହେଉଛି ସେନାପତି ଯିଏ ବା ଯିଏ ଚିଫ୍ ଆର୍ମି ଚିଫ୍ ସିଏ ରହିବେ ଘର ଭିତରେ ରହିକରି ଅର୍ଡ଼ର ଦେବେ, ଇଏ ହେଉଛି କ୍ଷତ୍ରିୟ ଯୁଦ୍ଧ ହେଉଛି ଏଇଭଳି ଭାବରେ ହେଉଥିଲା, ପ୍ରଭୁପାଦ ମହାରାଜ ମଧ୍ୟ ଏଇଟା କହିଛନ୍ତି। ତେଣୁ ଭୀର ଯୁଥବ ଯୁଥବା କହିଲେ ସେମାନେ ଆଗରେ ରହିବେ, ମାନେ ଆଗେ ରହିକି ପଛରେ ରହିବେ ସୈନ୍ୟମାନେ ରହିବେ, ସୈନ୍ୟମାନେ ଯୁଦ୍ଧ କରିବେ, ପଦାତିକ ଚାରି ପ୍ରକାର ରହିଛନ୍ତି ନା, ପଦାତିକ ପଦାତିକ ହେଉଛନ୍ତି 50%, ତାପରେ ଗଜାରୋହୀ ଇଏ ହେଉଛନ୍ତି କେତେ 10%, ରଥାରୋହୀ 10%, ଏବଂ ଆଉ ରହିଲେ ଅଶ୍ୱାରୋହୀ 30%। ଏଇଭଳି ଭାବରେ 100% ଗୋଟିଏ ଅକ୍ଷିଣୀ ସୈନ୍ୟ ହେଉଛନ୍ତି 218,700। ଏଇଭଳି ଭାବରେ ତାଙ୍କର ବିଭାଜନ ରହିଛି, ସେମାନେ ଯୁଦ୍ଧ କରିବେ ଏଇଭଳି ଭାବରେ। ତେଣୁ ଅଧୁନା ବି ଭୟଂ ସର୍ବେ ବୀର ଯୁତବ ଯୁତବା ପରାଜିତ ଫର୍ଭୁତନ୍ତ୍ରୀ। ଆମେ ଏତେ ସୈନ୍ୟ ସବୁ ଥିଲୁ କିନ୍ତୁ ତାଙ୍କର ଫର୍ଭୁତନ୍ତ୍ରୀ ଖୁବ କମ୍ ସଂଖ୍ୟକ ସୈନ୍ୟ ଥିଲେ, କିନ୍ତୁ ଯଦୁ ବି କୃଷ୍ଣ ପାହାଡ଼ ଦେଇ ସେମାନେ ଯଦୁ ସୈନ୍ୟମାନେ ଯେଉଁମାନେ କି କୃଷ୍ଣଙ୍କ ଦ୍ୱାରା ପାଳିତ ହେଉଛନ୍ତି, କୃଷ୍ଣ ପାହାଡ଼ ଦେଇ କୃଷ୍ଣ ଶବ୍ଦର ଅର୍ଥ ଯେଉଁ ଆମେ ଚିନ୍ତା କରୁଛୁ କୃଷ୍ଣ ଶବ୍ଦର ଅର୍ଥ କିଭଳି ଭାବ ରହିଛି, କିନ୍ତୁ ଅସୁରମାନଙ୍କ ପାଖରେ କୃଷ୍ଣ ଶବ୍ଦ ବିପରୀତ କାର୍ଯ୍ୟ କରିବ। ଯେଉଁମାନେ ଭକ୍ତ କୃଷ୍ଣ ଶବ୍ଦ କହିଲେ ସେମାନେ କୃଷ୍ଣ ଶବ୍ଦର ଅନେକ ଅର୍ଥ ସବୁ ରହିଛି। ଯେତେବେଳେ ମହାପ୍ରଭୁ ଯାଉଥିଲେ ଦାକ୍ଷିଣାତ୍ୟକୁ ଭଗବାନ ନାମ ସବୁବେଳେ ଉଚ୍ଚାରଣ କରୁଥିଲେ, କୃଷ୍ଣ ଶବ୍ଦ ବର୍ଣ୍ଣନା କରାଯାଇଛି ମହାମନ୍ତ୍ରରେ। ଆମର ରାମ ଏବଂ କୃଷ୍ଣ ଭଗବାନଙ୍କର ନାମ, ହରି ମଧ୍ୟ ଭଗବାନଙ୍କର ନାମ, ଏସବୁ ଭଗବାନଙ୍କ ନାମ ଆମେ ନେଉଛେ। ରାମ ନାମ ଗୋଟିଏ ନାମରେ ରହିଛି, କ'ଣ ନା ରାମ ନାମ ସହସ୍ର ନାମ ତତ୍ତୁଲ୍ୟମ ରାମ ନାମ ବରାନନ। ରାମ ରାମେତି ରାମେତି ରମେ ରାମ ମନ ରମେ ସହସ୍ର ନାମ ତତ୍ତୁଲ୍ୟମ ରାମ ନାମ ବରାନନେ। ଶିବଜୀ କହୁଛନ୍ତି ପାର୍ବତୀଙ୍କୁ, କହୁଛନ୍ତି ହେ ସୁନ୍ଦର ନୟନ ନୟନୀ, ତମର ଯେଉଁ ଏଇ ଯେଉଁ ଭଗବାନ ରାମଙ୍କର ନାମ ରହିଛି ବହୁତ ସୁନ୍ଦର ନାମ, ବହୁତ ସୁନ୍ଦର, ବହୁତ ମନୋରମ, ରମେ ରାମ ମନୋରମେ। ଏବଂ ଗୋଟିଏ ରାମ ନାମରେ ସହସ୍ର ନାମ ତତ୍ତୁଲ୍ୟ, ବିଷ୍ଣୁଙ୍କର ଯେଉଁ ରହିଛି 1000 ନାମ, ସହସ୍ର ନାମ ବିଷ୍ଣୁ ସହସ୍ର ନାମ ରହିଛି, ବିଷ୍ଣୁ ସହସ୍ର ନାମ ଗୋଟିଏ ରାମ ନାମ ସହିତ ସମାନ, ଏ ରାମ ନାମରେ ଏତେ ମହାତ୍ମ୍ୟ ରହିଛି। ସେହିଭଳି ଭାବରେ କ'ଣ ରାମ ନାମ ସହସ୍ର ନାମ ତ୍ରିଢ଼ାଭୂତ୍ୟା ତତ୍ଫଳମ, ଏ ବିଷ୍ଣୁ ସହସ୍ର ନାମକୁ 3,000 ଭଗବାନ ବିଷ୍ଣୁଙ୍କର 3,000 ନାମକୁ ଉଚ୍ଚାରଣ କରି ଯେଉଁ ଫଳ ହେବ, କୃଷ୍ଣସ ଭଗବାନ କୃଷ୍ଣଙ୍କର ଗୋଟିଏ ନାମରେ ସେତେବେଳେ ସମାନ ହେବ 3,000 ନାମ। ଏ କୃଷ୍ଣଙ୍କର ନାମରେ ଏତେ ମହିମା ରହିଛି, କୃଷ୍ଣଙ୍କ ରାମ, ରାମ ନାମ ଠାରୁ କୃଷ୍ଣଙ୍କ ନାମ ଆହୁରି ଅଧିକ ମହତ୍ତ୍ୱପୂର୍ଣ୍ଣ। ଗୋଟିଏ ରାମ ନାମ 1,000 କୃଷ୍ଣ ନାମ ସହିତ ସମାନ, କିନ୍ତୁ ଗୋଟିଏ କୃଷ୍ଣ ନାମ 3,000 କୃଷ୍ଣ ନାମ ସହିତ ସମାନ। ତେଣୁ କୃଷ୍ଣ ଶବ୍ଦରେ ଅର୍ଥ ହେଉଛି କ'ଣ, କ୍ରିସ୍ କହିଲେ ଭୂବାଚକ, ମହାଭାରତ ବର୍ଣ୍ଣନା କରାଯାଇଛି କ୍ରିସ୍ କହିଲେ ଭୂବାଚକ, ଣ ହେଉଛି ନିର୍ବୃତ୍ତି ବାଚକ, ଣ ହେଉଛି ଆନନ୍ଦ ପ୍ରଦାନ କରେ ନିର୍ବୃତ୍ତି। ତେଣୁ ତୟୋର ଐକ୍ୟ ଏଇଟା ପରମ୍ପରମ ବିଦ୍ୟା, କୃଷ୍ଣ ଶବ୍ଦର ଏଇଭଳି ଭାବରେ ବିତ୍ପତ୍ତି କରାଯାଇଛି, ଯେଉଁଥିରୁ ସବୁବେଳେ ଆନନ୍ଦ ଆସୁଛି, ନାମ ଯେଉଁମାନେ ନେବେ ସେ ଆନନ୍ଦ ପ୍ରାପ୍ତ ହେବେ କୃଷ୍ଣ। ଏଇଭଳି ଭାବରେ କୃଷ୍ଣର ଆଉ ଗୋଟେ ଅନେକ ଅର୍ଥ ରହିଛି, କୃଷ୍ଣ କହିଲେ ଆକର୍ଷଣ କରନ୍ତି, ଇଏ ଭକ୍ତମାନଙ୍କ ପାଇଁ, କିନ୍ତୁ ଅଭକ୍ତମାନଙ୍କ ପାଇଁ ସେଇଟା ଆନନ୍ଦ ପ୍ରଦାନ କରିବ ନାହିଁ। ଏଟାକୁ ଆମର ଟୀକାରେ କହିଛନ୍ତି କିଏ, ସନାତନ ଗୋସ୍ୱାମୀ କହୁଛନ୍ତି, ଏଠି ଯେଉଁ କୃଷ୍ଣ ଶବ୍ଦ ବ୍ୟବହାର କରାଯାଇଛି ତାଙ୍କର କ'ଣ, ଗୋଟେ ତୁଚ୍ଛ ବ୍ୟକ୍ତି ଜଣେ କୃଷ୍ଣ, କୃଷ୍ଣନା ଶ୍ରୀ ନନ୍ଦଗୋପ ପୁତ୍ରେଣ ନ୍ୟୁନତା ନ୍ୟୁନତମ, ଏ ନନ୍ଦଗୋପ ଗୌଡ଼ ଟୋକା, ଇଏ ଆମେ ହେଉଛୁ କ୍ଷତ୍ରିୟ, ଏଇ ଭାବରେ କୃଷ୍ଣ ଶବ୍ଦ ବ୍ୟବହାର କରିଛନ୍ତି ସେ କଳାଖଣ୍ଡ, ଆମେ ହେଉଛୁ କ୍ଷତ୍ରିୟ, ଏମାନେ ହେଉଛନ୍ତି ବୈଶ୍ୟ, ନନ୍ଦଗୋପ, ନନ୍ଦଗୋପଙ୍କର ପୁତ୍ର ଇଏ କୃଷ୍ଣ, ତାଙ୍କର କ'ଣ ଶକ୍ତି ଅଛି? କିଛି ଶକ୍ତି ନାହିଁ, ତେଣୁ ସେ ଜାଣିପାରୁନାହାନ୍ତି ଯେ ଭଗବାନ ବୋଲି, ଭଗବାନ ବୋଲି ସେ ଜାଣିନାହାନ୍ତି। କାରଣ ଭଗବାନ ହେଉଛନ୍ତି ବିଷ୍ଣୁ, ଆଉ କୃଷ୍ଣ କ'ଣ ବିଷ୍ଣୁ? ଭଗବାନ ହେଉଛନ୍ତି ବିଷ୍ଣୁ। ଏଇଭଳି ଭାବରେ ଜରାସଙ୍କୁ ଚିନ୍ତା କରୁଥିଲା। ତେଣୁ ଏଠି କହୁଛନ୍ତି ଅଧୁନା ବି ବୟଂ ସର୍ବେ, ବିହିର ଆମେ ସବୁ କ୍ଷତ୍ରିୟ ଜାତିରେ ରହିଛେ, ସବୁ କ୍ଷତ୍ରିୟ, ଏବଂ ଆମର ଅନେକ ସୈନ୍ୟ ସବୁ ଥିଲେ, ବିହିର ଯୁଥପା ବହୁତ ସୈନ୍ୟ ସେନାପତିମାନେ ସବୁ ଥିଲେ, କିନ୍ତୁ ପରାଜିତା ଫର୍ଗୁତନ୍ତ୍ରୀ, ଫର୍ଗୁମାନେ ଖୁବ୍ ଅଳ୍ପ ସଂଖ୍ୟକ ସୈନ୍ୟମାନଙ୍କ ଦ୍ୱାରା, ଯଦୁଭି ଫର୍ଗୁତନ୍ତ୍ରୀ ଯଦୁଭି, ଏଇ ଯଦୁ ସୈନ୍ୟମାନଙ୍କ ଦ୍ୱାରା ଯିଏକି କୃଷ୍ଣ ପାଳିତେ, କୃଷ୍ଣ କହିଲେ ଏଇଠି କହୁଛନ୍ତି ନନ୍ଦଗୋପ ପୁତ୍ର ଗୋଟେ ଗୌଡ଼ ବ୍ୟକ୍ତି, ସିଏ ଆମକୁ ପରାଜିତ କରିଦେଲା, ଏ କ'ଣ ହବ? ଏଇଟା କେବଳ କାଳର ଦୈବ ଦ୍ୱାରା, କାଳ ପ୍ରଭାବରେ ଏଇଟା ହେଇଛି। ତେଣୁ ଆମେ ଯେମିତି, ମୁଁ ଥରେ ଯେମିତି ଜିତିଥିଲି, ପୁଣି ଆମେ ସେମିତି ଜିତିଯିବା, କିଛି ଚିନ୍ତା କରିବାର ଆବଶ୍ୟକତା ନାହିଁ। ଏହି ଭାବରେ ଶ୍ଳୋକଟି କହୁଛନ୍ତି, ପରାଜିତା ଫର୍ଗୁତନ୍ତ୍ରୀ ଯଦୁଭି କୃଷ୍ଣ ପାଳିତେଇ। ତେଣୁ ସନାତନ ଗୋସ୍ୱାମୀ ଟିକାରେ କହୁଛନ୍ତି, ଅଧୁନା ଏ ବିରାଣାଂ ଯୁଥପା ତେଷା ଯୁଥପାପି, ଯେଉଁ ବୀରମାନଙ୍କର ଯେଉଁମାନେ ସେନାପତି ତାଙ୍କର ଆମେ ସେନାପତି, ଯୁଥପା ତେଷାଂ ଯୁଥପାପି, ଏଭଳି ଭାବରେ ଆମର ପୋଜିସନ୍ ରହିଛି। କିନ୍ତୁ ଏମାନେ ହେଉଛନ୍ତି କିଏ ନା, ଇଏ ଯଦୁ, ଯଦୁଙ୍କର ମୁଖ୍ୟ ଯଦୁ ଯିଏକି କ'ଣ ନନ୍ଦଗୋପ, ଗୋପ ସିଏ, କିନ୍ତୁ ସିଏ ତାଙ୍କ ଦ୍ୱାରା ପାଳିତ ହେଇକିରି ଇଏ ଆମକୁ କେମିତି ପରାଜିତ କଲେ? ଏଇଟା ଅସମ୍ଭବ। ତେଣୁ ଏ ଯେଉଁ ଜିତିବା ଏବଂ ହାରିବା, ଇଏ ଭାବୁଛନ୍ତି କ'ଣ ନା, ଏଇଟା କାଳର ପ୍ରଭାବରେ ଏଇଟା ସିଏ ଜିତି ଯାଇଛନ୍ତି, ଆମେ ପୁଣି ଯେତେବେଳେ କାଳ ଆସିବ ଆମେ ପୁଣି ଜିତିଯିବା। ତେଣୁ କାଳ ଯେଉଁ ରହିଛି, ଆମେ ଗତକାଲି କହୁଥିଲେ କାଳ ବିଷୟରେ, ସମୟ ବିଷୟରେ କହୁଥିଲେ, ତେଣୁ ଏ ସମୟ ହେଉଛି ଭଗବାନଙ୍କ ଦ୍ୱାରା ଏକ ସମୟ ଚକ୍ର ବ୍ୟବସ୍ଥା କରିଛନ୍ତି ଭଗବାନ। ଏ ସମୟ ଦ୍ୱାରା ଆୟୁ ହରତି ବୈ ପୁଂସାମ ଉଦନ୍ୟସ୍ତଂ ଚ ଜନ୍ମସୌ ତତ୍ସର୍ଥ ଯତ୍କ୍ଷଣ ନିହିତ ଉତ୍ତମ ଶ୍ଳୋକ ବାର୍ତ୍ତୟା। ଭଗବାନ ଏଭଳି ସୃଷ୍ଟି କରିଛନ୍ତି ଭୌତିକ ଜଗତକୁ, ଏଠି ସୂର୍ଯ୍ୟଙ୍କର ଉଦୟରେ ଏବଂ ଅସ୍ତରେ ସମସ୍ତଙ୍କର ଆୟୁଷ ହରଣ ହୋଇଯାଉଛି। କିନ୍ତୁ ଯେଉଁମାନେ ଭଗବାନ କଥା ଶ୍ରବଣରେ ସମୟ ବିତାଉଛନ୍ତି, ରୀତେ ଯତ୍ କ୍ଷଣ ନିହିତ, ଗୋଟିଏ କ୍ଷଣ, ଆଉ ଯେଉଁମାନେ ସବୁ ସମୟରେ ଭଗବାନଙ୍କ ଶ୍ରବଣ କରୁଛନ୍ତି ବା ସେବା କରୁଛନ୍ତି, ତାଙ୍କ କଥା କ'ଣ କହିବା? ଯେଉଁମାନେ ଗୋଟିଏ କ୍ଷଣ ଜଣେ ଭଗବାନଙ୍କ କଥାରେ ବିତାଉଛନ୍ତି, ତାହେଲେ ତାଙ୍କର ଆୟୁଷ ହରଣ ହୋଇପାରୁନାହିଁ। ତେଣୁ ଏ ଆୟୁଷ ଭଗବାନ, ମୃତ୍ୟୁ ସର୍ବହରସ୍ୟାହମ୍, ମୃତ୍ୟୁ ରୂପରେ ମୁଁ ସମସ୍ତଙ୍କର ସବୁକିଛି ହରଣ କରିନେଉଛି, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ତାଙ୍କର କିଛି ହରଣ, ମୃତ୍ୟୁ ତାଙ୍କର କିଛି କରିପାରିବ ନାହିଁ। ଆମେ କହୁଥିଲୁ ସେଦିନ ମୃତ୍ୟୁ ଭଗବାନଙ୍କ ଭୟରେ କାର୍ଯ୍ୟ କରୁଛନ୍ତି। ଆମେ ସେଦିନ କହୁଥିଲୁ ଭଗବାନ କେମିତି ଶଙ୍ଖନାଦ କରିଦେଲେ, ସବୁ ନର୍କର ସବୁ ଯେଉଁମାନେ କଷ୍ଟ ଭୋଗୁଥିଲେ ସେମାନେ ଚାଲିଗଲେ, ବୈକୁଣ୍ଠ ଲୋକ ଚାଲିଗଲେ, ଶଙ୍ଖର ଏତେ ମହାତ୍ମ୍ୟ ରହିଛି। ତେଣୁ ଏ ଯେଉଁ ସମୟ ରହିଛି, ଏ ସମୟଟା କେମିତି ସଦୁପଯୋଗ କରାଯିବ, ସମୟର କେମିତି ସଦୁପଯୋଗ କରାଯିବ, ସେଇଟା ହେଉଛି ମନୁଷ୍ୟ ଜନ୍ମ ଜଣେ ପ୍ରାପ୍ତ ହୋଇଛି ମାନେ ସିଏ ଏ କଥା ଚିନ୍ତା କରିବେ, ସମୟଟା କେମିତି ଠିକ୍ ଭାବରେ ବ୍ୟବହୃତ ହେବ। ଆମେ ଦେଖିବା ଯେମିତି ଷଡ଼ଗୋସ୍ୱାମୀମାନେ ସେମାନେ ସବୁବେଳେ ଭଗବାନଙ୍କର ଅନ୍ୱେଷଣ କରୁଥିଲେ। ଷଡ଼ଗୋସ୍ୱାମୀ ଅଷ୍ଟକମରେ ବର୍ଣ୍ଣନା କରାଯାଇଛି, କ'ଣ ଯେ ନା କ'ଣ ସେ ଶ୍ଳୋକ ଲାଷ୍ଟକୁ ଯେଉଁ ରହିଛି, ରାଧା କୁଣ୍ଡ ତଟେ କାଳିନ୍ଦୀ ତନୟା ତିରେ ଚ ବଂଶୀ ବଟେ ପ୍ରେମୋନ୍ମାଦ ସାଧ ଶେଷ ବସୟା ଗ୍ରସ୍ତୌ ପ୍ରମତୌ ସଦା ଗାୟନ୍ତୌ ଚ କଦା ହରିର୍ଗୁଣ ଭାବାଭିଭୂତ ମୁଦ ମୁଦା ବନ୍ଦେ ରୂପ ସନାତନୌ ରଘୁଯୁଗୌ ଶ୍ରୀଜୀବ ଗୋପାଳକୌ। ଶ୍ରୀନିବାସ ଆଚାର୍ଯ୍ୟ ଏଇ ଷଡ଼ ଗୋସ୍ୱାମୀଙ୍କ ଶ୍ଳୋକରେ ବର୍ଣ୍ଣନା କରିଛନ୍ତି। ସପ୍ତମ ଶ୍ଳୋକଟି ହେଉଛି ଏଇଟା, ରାଧା କୁଣ୍ଡ ତଟେ କାଳିନ୍ଦି କନିଆ ତିରେ ଚରଂଶୀ ଗଟେ। କେତେବେଳେ ରାଧା କୁଣ୍ଡରେ ଯାଇକି ଦେଖୁଛନ୍ତି, କେତେବେଳେ କାଳିନ୍ଦି ତଟରେ ଯାଇକି ଦେଖୁଛନ୍ତି, କେଉଁଠି ବସି ଗୋଟେ ଦେଖୁଛନ୍ତି। ରାଧା କୁଣ୍ଡ ତଟେ କାଳିନ୍ଦି କନିଆ ତିରେ ଚବଂଶୀ ଗଟେ ପ୍ରେମ ଉନ୍ମାଦ ବସାଦ ଶେଷ ପ୍ରମୋଦ ସଦା। ପ୍ରେମରେ ଉନ୍ମାଦ ହେଇକିରି ସେ ରହୁଛନ୍ତି ସବୁବେଳେ, ଗ୍ରସ୍ତ ପ୍ରମୋଦ ସଦା ପାଗଳ ଅବସ୍ଥାରେ ରହୁଛନ୍ତି ସେମାନେ ଷଡ଼ ଗୋସ୍ୱାମୀ। ଏବଂ ଗାୟନ୍ତୌଚ କଦା ହରେ ଗୁଣବରଂ ଭାବା ବିଭୂତ ମଧା। ଏବଂ ଏହିଭଳି ଭାବରେ ଭାବରେ ବହୁତ ଆନନ୍ଦରେ ଗାୟନ୍ତୌଚ କଦା ହରେ ଗୁଣ ଭଗବାନଙ୍କୁ ଗୁଣଗାନ କରୁଛନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଗାୟନ୍ତୌଚ କଦା ହରେ ଗୁଣ ଭାବାଭୂତ ମୁଦା, ବନ୍ଦେ ରୂପ ସନାତନ ରଘୁଯୁଗ ଶ୍ରୀଜୀବ ଗୋପାଳ ବୋ। ଭଗବାନଙ୍କ ଗୁଣଗାନ କରୁଛନ୍ତି ସେ ବହୁତ ଭାବରେ। ତେଣୁ ଅଷ୍ଟମ ଶ୍ଳୋକରେ ସେଇଟା କୁହାଗଲା, ହେ ରାଧେ ବ୍ରଜଦେବୀ କେ ଚଳିତେ ହେ ନନ୍ଦ ସୁନ କୁତ ଶ୍ରୀ ଗୋବର୍ଦ୍ଧନ କଳ୍ପ ପାଦ ପତଳେ କାଳିନ୍ଦୀ ବନେ କୁଥ ଗୋସନ୍ଦା ବିତି ସର୍ବତୋ ବ୍ରଜପୁରେ ଖେଦେଇ ମହାବିହୁଳ ବନ୍ଦେ ରୂପ ସନାତନ ରଘୁଯୁଗ ଶ୍ରୀଜୀବ ଗୋପାଳ କହୁ। ସବୁ ସମୟରେ ସେ ଭଗବାନ ଦର୍ଶନ କରୁଥିଲେ, କିନ୍ତୁ ତଥାପି କହିଲେ ମୁଁ ଭଗବାନ ଦର୍ଶନ ପାଇଲି ନାହିଁ, ସକାଳ ଚାଲିଗଲା, ଖରାବେଳେ ଆସିଗଲା, ଖରାବେଳେ ଚାଲିଗଲା, ସନ୍ଧ୍ୟାବେଳେ ଆସିଗଲା, ସନ୍ଧ୍ୟାବେଳେ ଚାଲିଗଲା, ରାତ୍ରି ହେଇଗଲା, ରାତି ଚାଲିଗଲା, ସକାଳ ହେଇଗଲା, ଏଇଭଳି ଭାବରେ ତାଙ୍କର ହେ ରାଧେ ବ୍ରଜଦେବୀ କେ ହେ ଲଳିତ ହେ ନନ୍ଦସୁନ କୁତୁ ସେ ଲଳିତେ ହେ ରାଧେ ହେ ରାଧେ ଲଳିତା ବିଶାଖା ନନ୍ଦସୁନ ଏ କୃଷ୍ଣ କେଉଁଠି ତମେ ନନ୍ଦସୁନ ଇଏ ଏଠି ସେ କ'ଣ ଜରାସନ୍ଧ ଚିନ୍ତା କରୁଛି ନନ୍ଦସୁନ ବୈଶ ଜଣେ ଅଳ୍ପ ଶକ୍ତି ତାଙ୍କର ଅଛି, କିନ୍ତୁ ଭକ୍ତ ଚିନ୍ତା କରୁଛି ନନ୍ଦସୁନ ନନ୍ଦକୁମାର ବନ୍ଦେ କୃଷ୍ଣ ନନ୍ଦକୁମାର ବନ୍ଦେ କୃଷ୍ଣ ନନ୍ଦକୁମାର ନନ୍ଦକୁମାର ମୋହନ ରୂପ ନନ୍ଦକୁମାର ମୋହନ ରୂପ ଜୟ ଜୟ ଦେବ ହରେ ଜୟ ଜୟ ଦେବ ହରେ ବନ୍ଦେ କୃଷ୍ଣ ନନ୍ଦକୁମାର ଜୟ ଜୟ ଦେବ ହରେ ଜୟ ଜୟ ଦେବ ହରେ ନନ୍ଦକୁମାର ଭଗବାନ ନନ୍ଦକୁମାର ହେଉଛନ୍ତି ଭଗବାନ। କିନ୍ତୁ ଇଏ କହୁଛନ୍ତି କ'ଣ ନା ଇଏ ବୈଶ ଜଣେ ଭଗବାନ ଯେଉଁମାନଙ୍କର ଭକ୍ତି ନାହିଁ ସେମାନେ ଏସବୁ ବୁଝିପାରିବେ ନାହିଁ, ଭଗବାନ ବୁଝିପାରିବେ ନାହିଁ। ଯେତେ ଜ୍ଞାନ ଥିଲେ ମଧ୍ୟ, ଯେତେ ଶାସ୍ତ୍ର ଜ୍ଞାନ ଥିଲେ ମଧ୍ୟ ବିଷ୍ଣୁଙ୍କର ଉପାସନା କରୁଛନ୍ତି, ବିଷ୍ଣୁଙ୍କର ଉପାସନା କରୁଛନ୍ତି, ବ୍ରାହ୍ମଣମାନଙ୍କର ମଧ୍ୟ ପୂଜା କରୁଛନ୍ତି, କିନ୍ତୁ ଭଗବାନ ବୁଝିପାରୁନାହାନ୍ତି କୃଷ୍ଣଙ୍କୁ ନନ୍ଦସୁନ ସେ କୃଷ୍ଣ ଭଗବାନ ସେ ଜାଣିପାରୁନାହାନ୍ତି। ତେଣୁ ସେ ଭାବୁଛନ୍ତି ଏ ଜଣେ ସାଧାରଣ ବ୍ୟକ୍ତି, ଏତେ ଥର ପରାସ୍ତ ହେଲା ପରେ ମଧ୍ୟ 17 ଥର ପରାସ୍ତ ହେଇଛନ୍ତି, 23 ଅକ୍ଷୁଣି ସୈନ୍ୟ ଯାଦବ ସୈନ୍ୟ ଖୁବ ଅଳ୍ପ, ଯେମିତି ଏଠି କହୁଛନ୍ତି ଅଳ୍ପ ସଂଖ୍ୟକ ଯାଦବ ସୈନ୍ୟ ଥିଲେ, ସେଠି ମଧ୍ୟ ସେହି ସମୟରେ ଅଳ୍ପ ସଂଖ୍ୟକ ଯାଦବ ସୈନ୍ୟ ଥିଲେ, କିନ୍ତୁ 23 ଅକ୍ଷୁଣି ସୈନ୍ୟଙ୍କ ଦ୍ୱାରା ତଥାପି ସେ କୃଷ୍ଣଙ୍କୁ ପରାଜିତ କରିପାରିନଥିଲେ, ସେଟା ଚିନ୍ତା କରିପାରୁନଥିଲେ। 17 ଥର କଲା ପରେ ମଧ୍ୟ ଚିନ୍ତା କରିପାରୁନଥିଲେ ହେଉଛନ୍ତି ଭଗବାନ ବୋଲି, ଭଗବାନ ଦେଖିକରି ମଧ୍ୟ ଜଣେ ଜାଣିପାରିବ ନାହିଁ। ଯେ ଭଗବାନଙ୍କ ଲୀଳା ଚାଲିଥିଲା ସେହି ସମୟରେ କୃଷ୍ଣ ଯେ ଭଗବାନ କେତେଜଣ ଜାଣୁଥିଲେ, ରାଜସ୍ୱ ଯଜ୍ଞରେ କ'ଣ ଯୁଧିଷ୍ଠିର ମହାରାଜ ରାଜସ୍ୱ ଯଜ୍ଞ କରୁଥିଲେ ସେହି ସମୟରେ ଏ କଥା ଉଠିଥିଲା ଯେ ପ୍ରକୃତରେ କିଏ ଅଗ୍ରପୂଜ୍ୟ, ଅଗ୍ରପୂଜ୍ୟ କିଏ? ତେଣୁ ସହଦେବ କହିଲେ ଅଗ୍ରପୂଜ୍ୟ ଆଉ କିଏ, ଭଗବାନ କୃଷ୍ଣଙ୍କ ଛଡ଼ା ଆଉ କିଏ ହେଇପାରିବେ? ତେଣୁ ଯେତେବେଳେ ଯୁଧିଷ୍ଠିର ମହାରାଜ ଭଗବାନ କୃଷ୍ଣଙ୍କର ପୂଜା କରିବା ପାଇଁ ଆରମ୍ଭ କଲେ ଅଗ୍ରପୂଜ୍ୟ, ତ ଶିଶୁପାଳ ସେଠି ଭଗବାନଙ୍କୁ ନିନ୍ଦା କରିବା ପାଇଁ ଆରମ୍ଭ କଲା। ଅନ୍ୟ ଯେଉଁ ରହିଥିଲେ ତା ପୂର୍ବରୁ ଜଷ୍ଟ କିଛି ସମୟ ପୂର୍ବରୁ ଭଗବାନ ଯାଇଥିଲେ କ'ଣ ଭୀମ ଏବଂ ଅର୍ଜୁନଙ୍କ ସହିତ ଯାଇଥିଲେ, ବିହାର ମଗଧକୁ ଯାଇଥିଲେ, ଜରାସନ୍ଧ ପାଖକୁ ଯାଇଥିଲେ, ବ୍ରାହ୍ମଣ ବେଶରେ ଯାଇଥିଲେ। ଏଇଟା ଦଶମ ସ୍କନ୍ଧ 72 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ବ୍ରାହ୍ମଣ ବେଶରେ ଯାଇଥିଲେ ଏବଂ ବ୍ରାହ୍ମଣ ବେଶରେ ଯାଇକରି ତାଙ୍କୁ, ଯେହେତୁ ସେ ବ୍ରାହ୍ମଣର ପୂଜକ, ତେଣୁ ସେଠି ଯାଇ ବ୍ରାହ୍ମଣ ବେଶରେ ଜରାସନ୍ଧ ପଚାରିଲା, କ'ଣ ଦରକାର ତୁମର? ନା ଆମେ ଯୁଦ୍ଧଂ ନ ଦେହି ରାଜେନ୍ଦ୍ର, ଆମକୁ ଯୁଦ୍ଧ ପ୍ରଦାନ କରନ୍ତୁ, ଯୁଦ୍ଧ ପ୍ରଦାନ କରନ୍ତୁ, ଆମର ଆଉ କିଛି ଦରକାର ନାହିଁ। ଯୁଦ୍ଧ ଆମେ ଯୁଦ୍ଧ ଆକାଂକ୍ଷା କରୁଛୁ ନା, ଆଉ କିଛି ଚାହୁଁନାହୁଁ। ବ୍ରାହ୍ମଣ ହେଇକି ଯୁଦ୍ଧ, ତେଣୁ ତାଙ୍କୁ ପଚାରେ ତୁମ ପ୍ରକୃତ ପରିଚୟ କ'ଣ? ସେ ଭଗବାନ କହିଲେ ମୁଁ ହେଉଛି କୃଷ୍ଣ। କୃଷ୍ଣ ଶୁଣିକିରି ଜରାସନ୍ଧ ହସିଲା, ହସିବାକୁ ଆରମ୍ଭ କଲା, କୃଷ୍ଣ ତୁ ଡରୁଆ ଲୋକଟା, ତୁ ଆଉ ତୁ ତୁ ମୋ ସହିତ ଯୁଦ୍ଧ କରିବୁ? ଆଉ ଏ ଅର୍ଜୁନ ଇଏ ଛୋଟ ପିଲାଟା, ଏ ଭୀମ ଯଦି ଯୁଦ୍ଧ କରିବେ ତାହେଲେ ମୁଁ ଯୁଦ୍ଧ କରିବି। ଏଇଭଳି ଭାବରେ ଦଶମ ସ୍କନ୍ଧ 72 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଜରାସନ୍ଧ ଯୁଦ୍ଧ କଲେ ଭୀମଙ୍କ ସହିତ, ଭୀମଙ୍କ ସହିତ ଯୁଦ୍ଧ କଲେ 28 ଦିନ ଧରି ଯୁଦ୍ଧ ଚାଲିଲା, 28 ଦିନ ଧରି ଯୁଦ୍ଧ ଚାଲିଲା। ଦିନବେଳା ଯୁଦ୍ଧ ହେବ, ରାତିବେଳା ପୁଣି ବନ୍ଧୁ ଭାବେ ରହିବେ, ଖାଇବା ପିଇବା ସବୁ ହେବ, ତାକୁ ଚାଲିବ, ଅତିଥି ସିଏ ହେଇକି ରହିଥିଲେ 28 ଥର 28 ଦିନ ଧରି ଯୁଦ୍ଧ କରିକି ଭୀମ ସୂଚନା କରୁଛନ୍ତି, ପ୍ରଭୁ ଭଗବାନ କହୁଛନ୍ତି ମୁଁ ଆଉ ପାରିବି ନାହିଁ। ଭଗବାନ କହିଲେ ତାଙ୍କର ରହସ୍ୟ, ଜରାସନ୍ଧ କହିଲେ ଏ ଯେଉଁ ଜନ୍ମ ହେଇଥିଲା ସେ ସମୟରେ 2 ଭାଗରେ ଜନ୍ମ ହେଇଥିଲେ, ତାଙ୍କୁ ଫିଙ୍ଗି ଦିଆଯାଇଥିଲା, କିନ୍ତୁ ତାହାପରେ ଜଣେ ଝରା ନାମକ ରାକ୍ଷସୀ ତାଙ୍କୁ ଯୋଡ଼ିକିରି ତାଙ୍କୁ ବଞ୍ଚାଇ ଦେଇଥିଲେ। ତେଣୁ ସେ ତାଙ୍କର ଜନ୍ମ ରହସ୍ୟ ସେ କହିଲେ, ତୁମେ ଯଦି ତାଙ୍କୁ ଫାଡ଼ିକିରି ବିପରୀତ ଦିଗରେ ପକାଇଦେବ ତାହେଲେ ସେ ମୃତ୍ୟୁବରଣ, ନହେଲେ ମୃତ୍ୟୁବରଣ କରିବେ ନାହିଁ। ତେଣୁ ଭୀମ ଯେତେବେଳେ ଏଇଭଳି ଭାବରେ 28 ଦିନ ପରେ ଯୁଦ୍ଧ ପରେ ଯେତେବେଳେ ତାଙ୍କୁ ଏଇଭଳି ଭାବରେ ହତ୍ୟା କଲେ, ସେତେବେଳେ ଜରାସନ୍ଧ 20,800 ସୈନ୍ୟକୁ ରଖିଥିଲା ବନ୍ଦୀ କରିକିରି, ତାଙ୍କୁ ବଳି ପ୍ରଦାନ କରିବ। ଗୋଟେ ଥର ଦ୍ୱାରକାରେ ଏଇ ସବୁ ବର୍ଣ୍ଣନା କରାଯାଇଛି, ଦଶମ ସ୍କନ୍ଧ 70-71 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି। ଗୋଟେ ଥର ବିହାର ବା ମଗଧରୁ ଜଣେ ମେସେଞ୍ଜର ଆସିଲେ, ସେଇ ରାଜାମାନେ ସବୁ ପଠାଇଥିଲେ ଯେ ଆମର ଏଇଭଳି ଭାବରେ ଆମେ ବନ୍ଦୀ ହେଇକି ରହିଛୁ ଜରାସନ୍ଧ ପାଖରେ, ସେ ଆମକୁ ବଳି ପ୍ରଦାନ କରିବ, ବଳି ପ୍ରଦାନ କଲେ ସେ ହେବ କ'ଣ ବହୁତ ଶକ୍ତି ପ୍ରାପ୍ତ ହେବ, ସେଥିପାଇଁ ସେ ବଳି ଦେବା ପାଇଁ ବସିଥିଲା। 20,800 ରାଜାଙ୍କୁ ବଳି ଦେବା ପାଇଁ ବସିଥିଲା। ତେଣୁ ଏଇଭଳି ଭାବରେ ଚିନ୍ତା କରୁଛନ୍ତି, ଯଦି ଯାଦବ ସୈନ୍ୟମାନେ କହୁଛନ୍ତି ଆମେ ଯିବା ଯୁଦ୍ଧ କରିବା ବର୍ତ୍ତମାନ ଏଇ ସହିତ ଜରାସନ୍ଧ ସହିତ, ଏବଂ ସେହି ସମୟରେ ଜଣେ ଆଉ ଜଣେ ଯୁଧିଷ୍ଠିର ମହାରାଜ ଜଣେ ସେ ପଠାଇଲେ, ଜଣେ ମେସେଞ୍ଜରକୁ ଦୂତକୁ ପଠାଇଲେ। ଯୁଧିଷ୍ଠିର ମହାରାଜ ଭଗବାନ ପ୍ରାର୍ଥନା କଲେ ଆମେ ରାଜସ୍ୱ ଯଜ୍ଞ କରିବୁ, ଆପଣ ଆସନ୍ତୁ। ତେଣୁ ବର୍ତ୍ତମାନ ଚିନ୍ତା ପଡ଼ିଗଲା କ'ଣ କରିବା, ଆଗ ସେଠିକି ଯିବା ନା ଆଗ ଏଠିକି ଯିବା, ଏଇଭଳି ଭାବରେ ଯେତେବେଳେ ହେଉଥିଲା ସେତେବେଳେ ଭଗବାନ ଡକେଇଲେ ଉଦ୍ଧବଙ୍କୁ, ଉଦ୍ଧବଙ୍କୁ ଡକେଇଲେ ମାନେ ଉଦ୍ଧବ ତ ସେଇଠି ରହିଛନ୍ତି, ଉଦ୍ଧବଙ୍କ ସହିତ ପରାମର୍ଶ କଲେ। ଉଦ୍ଧବ ବୁଦ୍ଧି ସପ୍ତମ, ଉଦ୍ଧବ ହେଉଛନ୍ତି ବହୁତ ବୁଦ୍ଧିମାନ ବ୍ୟକ୍ତି, ଇଏ ହେଉଛନ୍ତି କ'ଣ ଶିଷ୍ୟ ବୃହସ୍ପତି ସାକ୍ଷାତ, ଦଶମ ସ୍କନ୍ଧ 46 ଅଧ୍ୟାୟରେ ଏଇ ଶ୍ଳୋକଟି କୁହାଯାଇଛି। ଉଦ୍ଧବ କିଭଳି ଭାବରେ ନା ଉଦ୍ଧବ ହେଉଛନ୍ତି କ'ଣ ନା କ'ଣ ଇଏ ଯେଉଁ ରହିଛନ୍ତି କୃଷ୍ଣ ଯାଦବମାନେ ରହିଛନ୍ତି ତାଙ୍କ ବିଷ୍ଣୁନାଙ୍କ ପ୍ରବର ମନ୍ତ୍ରୀ, ବିଷ୍ଣୁମାନଙ୍କ ଭିତରେ ଶ୍ରେଷ୍ଠ ମନ୍ତ୍ରୀ ଓ ପ୍ରାଇମ୍ ମିନିଷ୍ଟର ଥିଲେ ଉଦ୍ଧବ, ବିଷ୍ଣୁନାଙ୍କ ପ୍ରବର ମନ୍ତ୍ରୀ। କୃଷ୍ଣସ୍ୟ ଦୈତ ସଖା, ଭଗବାନଙ୍କର ସଖାମାନଙ୍କ ଭିତରେ ଇଏ ହେଉଛନ୍ତି ଅତ୍ୟନ୍ତ ପ୍ରିୟ ଦୈତ ସଖା, ଏବଂ ଶିଷ୍ୟ ବୃହସ୍ପତି ସାକ୍ଷାତ, ସେ ସାକ୍ଷାତ ବୃହସ୍ପତି ସ୍ୱୟଂ ତାଙ୍କୁ ପାଠ ପଢ଼ାଉଥିଲେ। ବୃହସ୍ପତିଙ୍କ ଦେବତାମାନେ ସବୁ ଶିଷ୍ୟ ସବୁ ପାଠ ପଢ଼ାନ୍ତି, କିନ୍ତୁ ଇଏ ଉଦ୍ଧବଙ୍କୁ ନିଜେ ପଢ଼ାଉଥିଲେ, ତାଙ୍କର ଅନ୍ୟ ଆସିଷ୍ଟାଣ୍ଟମାନଙ୍କ ଦ୍ୱାରା ପଢ଼ାଉନଥିଲେ। ଶିଷ୍ୟ ବୃହସ୍ପତି ସାକ୍ଷାତ ଉଦ୍ଧବ ବୁଦ୍ଧି ସତ୍ତମ, ଉଦ୍ଧବ ହେଉଛନ୍ତି ବହୁତ ବୁଦ୍ଧିମାନ ବ୍ୟକ୍ତି, ତେଣୁ ଭଗବାନ ମଧ୍ୟ ଉଦ୍ଧବ ପଚାର, ଉଦ୍ଧବ କ'ଣ କରିବା କୁହ ବର୍ତ୍ତମାନ, ଏ ଦୁଇ ଜଣ ଯାକ ଆସିଲେ ଆମେ କ'ଣ କର୍ତ୍ତବ୍ୟ, ଆମର କ'ଣ କର୍ତ୍ତବ୍ୟ, ଆମର କ'ଣ କରିବା କଥା। ଉଦ୍ଧବ ତାଙ୍କୁ ବୁଦ୍ଧି ଦେଲେ, ଭଗବାନଙ୍କୁ ଉଦ୍ଧବ ବୁଦ୍ଧି ପ୍ରଦାନ କରୁଛନ୍ତି, କହୁଛନ୍ତି ଆପଣ ଯାଆନ୍ତୁ ବର୍ତ୍ତମାନ କେଉଁଠିକି ନା ଆପଣ ଯାଆନ୍ତୁ ଇନ୍ଦ୍ରପ୍ରସ୍ଥ, ଦୁର୍ଯ୍ୟୋଧନ ଏ ଯୁଧିଷ୍ଠିର ମହାରାଜ ସେତେବେଳେ ଇନ୍ଦ୍ରପ୍ରସ୍ଥରେ ରହୁଥିଲେ, ହସ୍ତିନାପୁରରେ କୌରବମାନେ ରହୁଥିଲେ, ଇନ୍ଦ୍ରପ୍ରସ୍ଥରେ ସେ କରିବା ପାଇଁ ବସିଥିଲେ ଏଇ ଯେଉଁ ଯଜ୍ଞ ରାଜସ୍ୱ ଯଜ୍ଞ ସମଗ୍ର ପୃଥିବୀର ସେ ସମ୍ରାଟ ହେବେ। ରାଜସ୍ୱ ଯଜ୍ଞ ଯିଏ କରିବ ସମଗ୍ର ପୃଥିବୀର ସମ୍ରାଟ ହେବେ। ସମଗ୍ର ପୃଥିବୀର ରାଜାମାନେ ତାଙ୍କର ବଶ୍ୟତା ସ୍ୱୀକାର କରିବେ, ତାହେଲେ ସେ ରାଜସ୍ୱ ଯଜ୍ଞ କରିପାରିବେ। କେବଳ ଏଇ ଜରାସନ୍ଧକୁ ଛାଡ଼ିଦେଲେ ଆଉ ସମସ୍ତେ ବଶ୍ୟତା ସ୍ୱୀକାର କରିଥିଲେ। ତେଣୁ ଏଇଭଳି ଭାବରେ ବୁଦ୍ଧକ କହିଲେ ଆପଣ ସେଇଠି ଯାଆନ୍ତୁ, ଆପଣ ସେଇଠି ଭୀମ ଏବଂ ଅର୍ଜୁନଙ୍କୁ ନେଇକରି ଯାଆନ୍ତୁ ମଗଧକୁ, ତାଙ୍କ ସହ ଯୁଦ୍ଧ କରିକି ତାକୁ ପରାସ୍ତ କରିବେ ବା ହତ୍ୟା କରିବେ, ସେ ଯାହା ବଶ୍ୟତା ସ୍ୱୀକାର କଲେ ତାପରେ ଆପଣ ରାଜସ୍ୱ ଯଜ୍ଞ କରିବେ, ଏଇଭଳି ଭାବରେ କହିଥିଲେ। ତେଣୁ ଏ ଯେତେବେଳେ ହତ୍ୟା କଲେ, ଜରାସନ୍ଧକୁ ହତ୍ୟା କଲେ, ସେହି ସମୟରେ ତାଙ୍କର ପୁତ୍ର ମଧ୍ୟ ସହଦେବ, ତେଣୁ ସହଦେବକୁ ମଧ୍ୟ ସେ ସେଠି ରାଜା କରେଇଲେ, ମଗଧର ରାଜା କରେଇଲେ। କରେଇକରି ସେ ଯେଉଁ 20,800 ସୈନ୍ୟକୁ ରାଜାଙ୍କୁ ବନ୍ଦୀ କରି ରଖିଥିଲେ ତାଙ୍କୁ ମୁକ୍ତ କଲେ। ତେଣୁ ଏଇ ରାଜସ୍ୱ ଯଜ୍ଞରେ ସେ 20,800 ରାଜାମାନେ ସେଠି ଉପସ୍ଥିତ ଅଛନ୍ତି, ସେମାନେ ଭଗବାନ ପ୍ରାର୍ଥନା କରୁ। 10:73 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ବହୁତ ସୁନ୍ଦର ପ୍ରାର୍ଥନା ଗୋଟେ ରହିଛି, ସେ ରାଜାମାନେ ଭଗବାନ ସ୍ତୁତି କରିଛନ୍ତି। କୃଷ୍ଣାୟ ବାସୁଦେବାୟ ହରୟେ ପରମାତ୍ମନେ ପ୍ରଣତ କେଶ ନାଶାୟ ଗୋବିନ୍ଦାୟ ନମୋ ନମଃ। କୃଷ୍ଣାୟ ବାସୁଦେବାୟ ହରୟେ ପରମାତ୍ମନେ, ବହୁତ ସୁନ୍ଦର ଭାବରେ ଭାବ ସବୁ ରହିଛି ଏଥିରେ। ସେ ରାଜାମାନେ ଏ ସ୍ତୁତିଟି 10:73 ଯାହା ରହିଛି ଏଇଟା ସ୍ତୁତି, ଏହାର କ'ଣ କେଉଁ ଭାବରେ କହୁଛନ୍ତି ନା 73:16 ଏଇଟା କୁହାଯାଇଛି। ଏଇଟା କହୁଛନ୍ତି କ'ଣ ନା ଶ୍ରୀଦର୍ଶନ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, ସାଷ୍ଟାଙ୍ଗ ନାମାନି ସଂକୀର୍ତ୍ତୟନ୍ତ ପ୍ରଣମନ୍ତି, ତାଙ୍କୁ ପ୍ରଣାମ କରୁଛନ୍ତି, ସାଷ୍ଟାଙ୍ଗ ଅଷ୍ଟାଙ୍ଗ ପ୍ରଣାମ କରୁଛନ୍ତି, ଦଣ୍ଡବତ ପ୍ରଣାମ, ଅଷ୍ଟାଙ୍ଗ ଅଷ୍ଟାଙ୍ଗ ପ୍ରଣାମ କହିଲେ କ'ଣ କ'ଣ, ପାଦ ଜଙ୍ଘ ବକ୍ଷ ହସ୍ତ ମସ୍ତକ ଏସବୁ ରହିଛି ପଞ୍ଚ ଅଙ୍ଗ ହେଲେ, ଆଉ କ'ଣ ମନ ବୁଦ୍ଧି ଏବଂ ବାକ୍ୟ, ଏଇଭଳି ଭାବରେ ଅଷ୍ଟାଙ୍ଗ ରହିଛି। ସାଷ୍ଟାଙ୍ଗ ପ୍ରଣାମ, ସାଷ୍ଟାଙ୍ଗ ପ୍ରଣାମ କରୁଛନ୍ତି, ସାଷ୍ଟାଙ୍ଗ ପ୍ରଣାମ କରିକିରି କହୁଛନ୍ତି କ'ଣ ନାମାନି ସଂକୀର୍ତ୍ତୟନ୍ତ ପ୍ରଣାମନ୍ତି, ଭଗବାନଙ୍କ ନାମକୁ ସଂକୀର୍ତ୍ତନ କରୁଛନ୍ତି, ଏଇଭଳି ଭାବରେ କରିକି ପ୍ରଣାମ କରୁଛନ୍ତି। କୃଷ୍ଣାୟ ଶବ୍ଦର ଏଇଠି ଦେଖନ୍ତୁ, କୃଷ୍ଣ ଶବ୍ଦର ଅର୍ଥ ସେ କ'ଣ କହୁଛନ୍ତି, ସ୍ୱୟଂ ଭଗବତେ, କୃଷ୍ଣାୟ କହିଲେ ସ୍ୱୟଂ ଭଗବତେ, ଏହି ଭାବରେ କୃଷ୍ଣ ଶବ୍ଦ ନେଇଛନ୍ତି ସିଏ। ତାହାର କେଉଁ ଭାବ ଅନୁସାରେ ତାହାର ଶବ୍ଦର ଅର୍ଥ ସେ ଆସ୍ୱାଦନ କରୁଛି, ତେଣୁ କୃଷ୍ଣାୟ କହିଲେ ସ୍ୱୟଂ ଭଗବତେ, ବାସୁଦେବାୟ କହିଲେ କ'ଣ ଭାବ ନା ସର୍ବଜୀବେଷୁ କୃପେବ ବସୁଦେବା ପ୍ରକଟୀଭୂତାୟ, ସମସ୍ତ ଜୀବଙ୍କୁ କୃପା କରି ସେ ବସୁଦେବା ପ୍ରକଟୀଭୂତାୟ, ସମସ୍ତ ଜୀବ ପାଇଁ କୃପା କରିବା ପାଇଁ, ସମସ୍ତ ଜୀବଙ୍କୁ କୃପା କରିବା ପାଇଁ ବସୁଦେବଙ୍କ ଠାରୁ ସେ ଜନ୍ମଲାଭ କରିଛନ୍ତି, ବାସୁଦେବାୟ, ଏହି ଭାବରେ ଏହି ଅର୍ଥଟି ଏହି ଶବ୍ଦଟି କହୁଛନ୍ତି ପ୍ରକଟୀଭୂତାୟ। ହରୟ ଶବ୍ଦ ଯେଉଁ କହୁଛନ୍ତି ତାର ଅର୍ଥ କ'ଣ ନା ଦୈତ୍ୟାଦୀନାମପି ସଂସାର ଦୁଃଖାନ୍ତରେ, ହରୟେ ହରେ ହରି ଶବ୍ଦର ଅନେକ ଅର୍ଥ ରହିଛି ନା, ମୁଖ୍ୟ ହେଉଛି ଦୁଇଟି, କ'ଣ ନା ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ, କିନ୍ତୁ ଏଠି ଯେଉଁ ହରି ହରୟ ଶବ୍ଦ ବ୍ୟବହାର କରିଛନ୍ତି ତାର ଅର୍ଥ ହେଉଛି କ'ଣ ନା ଦୈତ୍ୟାଦୀନାମପି ସଂସାର ଦୁଃଖାନ୍ତରେ, ଦୈତ୍ୟମାନଙ୍କର ମଧ୍ୟ ସଂସାର ଦୁଃଖକୁ ହରଣ କରନ୍ତି, ତାଙ୍କୁ ଯେଉଁ ହତ୍ୟା କରନ୍ତି ତାଙ୍କର ତାଙ୍କୁ ମୋକ୍ଷ ପ୍ରଦାନ କରନ୍ତି ଭଗବାନ ହରୟେ, ଏହି ଭାବରେ ଏହି ଅର୍ଥ ଏହି ଶବ୍ଦଟି କୁହାଯାଉଛି। ପରମାତ୍ମାନେ ଶବ୍ଦର କହିବାର ଉଦ୍ଦେଶ୍ୟ ହେଉଛି କ'ଣ ନା ଶାନ୍ତ ଭକ୍ତାନାଂ ପରମାତ୍ମତ୍ୱେନ ଦାସ ପରମାତ୍ମତ୍ୱେନ, ଶାନ୍ତ ଭକ୍ତ ଯେଉଁମାନେ ଭଗବାନଙ୍କୁ ପରମାତ୍ମା ରୂପରେ ଅନୁଭବ କରନ୍ତି, ସମସ୍ତଙ୍କ ହୃଦୟ ରହିଛନ୍ତି ସବୁଠାରେ ଅଛନ୍ତି ପରମାତ୍ମା ରୂପରେ, ପରମାତ୍ମାନେ ଶାନ୍ତ ଭକ୍ତର ଭାବ ହେଉଛି ଏଇଟା, ଶାନ୍ତ ଭକ୍ତାନାଂ ପରମାତ୍ମତ୍ୱେନ ଦାସାଦି ଭକ୍ତାନାଂ ପରମ ପ୍ରେମାସ୍ପଦତ୍ୱେନ ଚ ଭାସମାନାୟ, ଆଉ ମାନେ ଯେଉଁମାନେ ଦାସ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ ଏ ବିଭିନ୍ନ ଭାବରେ ଯେଉଁମାନେ ଭଗବାନ ସହିତ ସମ୍ବନ୍ଧିତ ହେଇକି ରହିଛନ୍ତି, ସେମାନେ ପରମ ପ୍ରେମାସ୍ପଦତ୍ୱେନ ସେମାନେ ପରମ ପ୍ରେମ ପ୍ରାପ୍ତ ହୁଅନ୍ତି। ଆର ଏ ଶବ୍ଦ ଯେଉଁ କହୁଛନ୍ତି ଏଇ ଭାବରେ କହୁଛନ୍ତି ପ୍ରଣତ କ୍ଲେଶ ନାଶୟ ପ୍ରଣତାନା ସାଧକ ଭକ୍ତାନା ଭକ୍ତି ପ୍ରତିବନ୍ଧକ କ୍ଲେଶ ହନ୍ତ୍ରେ ଯେଉଁମାନେ ଭଗବାନଙ୍କୁ ପ୍ରଣାମ କରିବେ ବା ପ୍ରଣତ ହେବେ ବା ନିଜକୁ ନିବେଦନ କରିବେ ସେମାନେ ଯେଉଁମାନେ ସାଧକ ଭକ୍ତ ରହିଛନ୍ତି ଆମେ ସବୁ ସାଧକ ଭକ୍ତ ସାଧକ ଭକ୍ତଙ୍କର କ'ଣ ହେବ ନା ଭକ୍ତି ପ୍ରତିବନ୍ଧକ କ୍ଲେଶ ହନ୍ତ୍ରେ ଭକ୍ତିର ଯେଉଁ ଇଏ ରହିଛି ଭକ୍ତିର ଛଅଟି ରହିଛି ଭକ୍ତିକୁ ବିନାଶ କରେ ଭକ୍ତିର ପ୍ରତିବନ୍ଧକ କ'ଣ କ'ଣ ସିଏ ଅତ୍ୟାହାର ପ୍ରୟାସ ପ୍ରଜଳ୍ପ ନିୟମାଗ୍ରହ ଜନସଂଘର୍ଷ ଲୌଲ୍ୟଂଚ ସର୍ବଧା ଭକ୍ତି ବିନଶ୍ୟତି ଏ ଭକ୍ତିକୁ ନଷ୍ଟ କରିଦିଏ ପ୍ରତିବନ୍ଧକ ଏବେ ସବୁ ରହିଛି ଅତ୍ୟାହାର କହିଲେ ଖାଲି ଯିଏ ଖାଦ୍ୟ ଗ୍ରହଣ କରିବେ ତା ନୁହଁ ଆଉ ସବୁକିଛି ଯିଏ ଅଧିକରୁ ଅଧିକ ଆହରଣ କରିବା ପାଇଁ ଚେଷ୍ଟା କରୁଛନ୍ତି ଅତ୍ୟାହାର ପ୍ରୟାସ ସେଇଭଳି ଭାବରେ ଅତି ପ୍ରୟାସ ବହୁତ ଚେଷ୍ଟା କରି ଦିନଠୁ ରାତି ପର୍ଯ୍ୟନ୍ତ ଚାଲିଛି ଏ ପ୍ରୟାସ ଅତି ପ୍ରୟାସ ଅତ୍ୟାହାର ପ୍ରୟାସ ପ୍ରଜଳ୍ପ ସବୁବେଳେ କଥା ଚାଲିଥିବ ଭଗବାନ କଥା ନାହିଁ ଅନ୍ୟ କଥା ଚାଲିଥିବ ପ୍ରଜଳ୍ପ ଏବଂ ନିୟମାଗ୍ରହ ନିୟମାଗ୍ରହ କହିଲେ କ'ଣ ନିୟମ ଏଇଟା ହେଉଛି ନିୟମ ଏଇଟା କରିବା କଥା କିନ୍ତୁ ନିୟମଟା କ'ଣ ପାଇଁ ହେଇଛି ସେଇଟା ବୁଝିପାରନ୍ତି ନାହିଁ ନିୟମାଗ୍ରହ ଯେମିତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଗୋଟେ କଥା କହନ୍ତି ଜଣେ ବ୍ୟକ୍ତିର ବିବାହ ସମୟରେ ସେହି ସମୟରେ ତାଙ୍କ ପିତାମାତା କ'ଣ କଲେ ସେ ଗୋଟେ ବିଲେଇକି ପାଳିଥିଲେ ସେ ବିଲଟା ଉତ୍ପାଦ କଲା ତେଣୁ ସେ ବିଲେଇଟାକୁ କ'ଣ କଲେ ନା ଗୋଟେ ଗୋଟେ ରଖିଦେଲେ ଗୋଟେ ଗୋଡ଼େଇକି ରଖିଦେଲେ ବିଲେଇଟା ରହିଲା ଇଏ ଯେ ବିବାହ ହେଉଥିଲା ସେ ଦେଖିଲା ଏ ବିବାହ ବିଲେଇଟି ରହିଲା ଏଠି ଭାବିଲା ଗୋଟେ ନିୟମ କହିକିରି ଯେତେବେଳେ ନେକ୍ସଟ ଟାଇମ୍ ଯେତେବେଳେ ତାର ବିବାହ ହେଲା ସେ ଖୋଜିଲା କେଉଁଠି ଗୋଟେ ବିଲେଇ ଅଛି ଆଣିକି ରଖିବାକୁ ପଡ଼ିବ ନିୟମ କ'ଣ ପାଇଁ ହେଇଛି ସେଇଟା ବୁଝିବାକୁ ପଡ଼ିବ ଯେଉଁ ନିୟମ ରହିଛି ବିଭିନ୍ନ ପ୍ରକାର ନିୟମ ରହିଛି ଏ ନିୟମ ଉଦ୍ଦେଶ୍ୟ ହେଉଛି କ'ଣ ବିଧି ନିଷେଧ ନିୟମ ହେଉଛି ବିଧି ଏଇଟା କରିବା କଥା ଏବଂ ଏଇଟା କରିବା କଥା ନୁହଁ ଇଏ ହେଉଛି ବିଧି ନିଷେଧ ହେଉଛି ନିୟମ ବିଧି ଏଇଟା କରିବା କଥା ଏଇଟା କରିବା କଥା ନୁହଁ କାରଣ କ'ଣ ନା ଏ ସବୁକିଛି ହେଉଛି କ'ଣ ନା ଭଗବାନଙ୍କୁ ସ୍ମରଣ କରିବା ବିଧି ଆଉ ନିଷେଧ ସର୍ବବିଧି ନିଷେଧାସୁର ଏତୋର ଏବ କିଙ୍କର ଏ ଗୋଟେ ଶ୍ଳୋକ ଅଛନ୍ତି କ'ଣ ନା କ'ଣ ଭଗବାନଙ୍କୁ ସବୁବେଳେ ସ୍ମରଣ କରିବା ସବୁ ସମୟରେ ଭଗବାନଙ୍କୁ ସ୍ମରଣ କରିବା ଏ ହେଉଛି ବିଧି ଆଉ କୌଣସି ସମୟରେ ଭଗବାନ ଭୁଲି ନଯିବା ଇଏ ହେଉଛି ନିଷେଧ ଏଇଟା କରିବା ନାହିଁ ସ୍ମର୍ତ୍ତବ୍ୟ ସତତାଂ ବିଷ୍ଣୁ ବିସ୍ମର୍ତ୍ତବ୍ୟ ନ ଯାଉଛୁ ଜିତ ସବୁବେଳେ ପାଇଁ ବିଷ୍ଣୁକୁ ସ୍ମରଣ କରିବା କଥା ଏବଂ କେତେବେଳେ ହେଲେ ତାଙ୍କୁ ବିସ୍ମରଣ କରିବା କଥା ନୁହଁ ସର୍ବବିଧି ନିଷେଧାସୁର ଏତେ କୁଙ୍କର ଇଏ ହେଉଛି ସବୁ ବିଧି ନିଷେଧ ଯାହା ସବୁ ରହିଛି ଇଏ ଏ ମୂଳ ନିୟମ ହେଉଛି ଏଇଟା ଆର କିଙ୍କର ସବୁ ଆଉ କିଛି ସବୁ ଯାହା ସବୁ ରହିଲା ତେଣୁ ନିୟମ ଅର୍ଥ ହେଉଛି ଯେମିତି ଯୁଧିଷ୍ଠିର ମହାରାଜ ସେ କହିଲେ ସତ୍ୟ କହିବା ହେଉଛି ନିୟମ ତେଣୁ ମିଥ୍ୟା କହିବାଟା ଠିକ୍ ନୁହଁ କହିକିରି ଭଗବାନ କଥାକୁ ମଧ୍ୟ ଆଗ୍ରହ ଅଗ୍ରାହ୍ୟ କରିଦେଲେ ନିୟମାଗ୍ରହ ଏଇଟା ହେଉଛି ନିୟମାଗ୍ରହ ଭଗବାନଙ୍କର ସେବା କରିବା ପାଇଁ ନିୟମକୁ ମଧ୍ୟ ତ୍ୟାଗ କରିଦିଆଯାଇପାରେ ଇଏ ହେଉଛି କ'ଣ ଏ ନିୟମାଗ୍ରହର ଅର୍ଥ ହେଉଛି ଏଇଟା ଇଏ ଭକ୍ତିର ପ୍ରତିବନ୍ଧକ ନିୟମାଗ୍ରହ ଏବଂ ଜନସଂଘର୍ଷ ଲୌଲ୍ୟଂଚ ଜନସଂଘ କହିଲେ ଅସତ୍ସଙ୍ଗ ଏବଂ ଲୋଭ ଏସବୁ ଲୋଭ ରହିଛି ଏସବୁ ହେଉଛି କ'ଣ ସର୍ବଧା ଭକ୍ତି ବିନଶ୍ୟତି ଏ ଭକ୍ତିର ପ୍ରତିବନ୍ଧକ କିନ୍ତୁ ଜଣେ ଯେତେବେଳେ ଭଗବାନଙ୍କ ଶରଣରେ ଯାଉଛନ୍ତି ପ୍ରଣତାନାଂ ସାଧକ ଭକ୍ତାନାଂ ଭକ୍ତି ପ୍ରତିବନ୍ଧକ କ୍ଲେଶ ହନ୍ତ୍ରେ ତାଙ୍କର ଯେଉଁ ଭକ୍ତି ଏ ଯେଉଁ ବାଧା ଦେଉଛି ସେସବୁ ନଷ୍ଟ କରିଦେବ ଭଗବାନ ପାଦ ପଦ୍ମରେ ଶରଣ ନେଲେ ଆଶ୍ରୟ ନେଲେ ବା ତାଙ୍କୁ ପ୍ରଣାମ କଲେ ଏବଂ ଗୋବିନ୍ଦା ଏ ଶବ୍ଦ ଯେଉଁ କହୁଛନ୍ତି କ'ଣ ନା ସମ୍ପ୍ରତି ଅସ୍ମାକଂ ଗାହା ନୟନ ଶ୍ରବଣ ନାଶାଦି ଇନ୍ଦ୍ରିୟାଣୀ ଗୋବିନ୍ଦ କହିଲେ ଇନ୍ଦ୍ରିୟମାନଙ୍କୁ ଯେ ଆନନ୍ଦ ପ୍ରଦାନ କରନ୍ତି ସେ ସେଇଟାକୁ ପ୍ରାପ୍ତ ହେଉଛନ୍ତି ସମ୍ପ୍ରତି ସେଇ ଭଗବାନ ଦର୍ଶନ କରିକିରି ଅସ୍ମାକଂ ଗାହା ଗାହା କହିଲେ ଗାଭୀ ଏବଂ ଗାହା ଅର୍ଥ ହେଉଛି ଇନ୍ଦ୍ରିୟ ତାଙ୍କର ଯେଉଁ ନୟନ ରହିଛି ଶ୍ରବଣ ରହିଛି ନାଶା ଆଦି ରହିଛି ସବୁ ପଞ୍ଚ ଜ୍ଞାନେନ୍ଦ୍ରିୟ ରହିଛି ଏଇଟା ଏଇ ଯେଉଁ ଇନ୍ଦ୍ରିୟାଣୀ ରହିଛି ଏଇଟାକୁ ସେ ଆନନ୍ଦ ପ୍ରଦାନ କରୁଛନ୍ତି ଭଗବାନ ସେ ଆନନ୍ଦରେ ସେ ଗୋବିନ୍ଦ ଶବ୍ଦ ବ୍ୟବହାର କରୁଛନ୍ତି। ଗୋବିନ୍ଦ ଆଦି ପୁରୁଷ ଗମାଂ ବଜାମି ଗୋବିନ୍ଦ ଆଦି ପୁରୁଷ ଗମାଂ ବଜାମି ଗୋବିନ୍ଦ ଆଦି ପୁରୁଷ ଗମାଂ ବଜାମି। ଅନେକ ସମୟ ଧରିକିରି ବନ୍ଧି ହେଇକି ରହିଥିଲେ ଏବଂ ତାଙ୍କର ମୃତ୍ୟୁ ନିଶ୍ଚିତ ହେଇଥିଲା, ବଳି କରିଦେବେ ଗୋଟେ, ସେଥିପାଇଁ ସେ ମେସେଜ୍ ଦେଇଥିଲେ ଆମକୁ ହତ୍ୟା କରିବା ପାଇଁ ଆଣିଛି, ବନ୍ଦୀ କରି ରଖିଛି, ଜରାସନ୍ଧ ଆମକୁ ଉଦ୍ଧାର କରନ୍ତୁ ପ୍ରଭୁ। ତେଣୁ ମୃତ୍ୟୁଟା ନିଶ୍ଚିତ ଥିଲା। ଆଜି ଯେତେବେଳେ ସେ ଉଦ୍ଧାର ପାଇଗଲେ, ଭଗବାନ ଦର୍ଶନ କରୁଛନ୍ତି, ସେତେବେଳେ କେଉଁ ଆନନ୍ଦ ଆମେ ଚିନ୍ତା କରିପାରିବା ନାହିଁ, ତାଙ୍କର ଯେଉଁ ଆନନ୍ଦ ଖାଲି ଗେସ୍ କରିବା, ଏଇଆ ଏଇଭଳି ଭାବରେ ଆନନ୍ଦ ହେଇପାରେ, କିନ୍ତୁ ସିଏ ଆନନ୍ଦ ସିଏ ଯେଉଁ ପ୍ରାପ୍ତ ହୋଇଛନ୍ତି ଆମେ ଚିନ୍ତା କରିପାରିବା ନାହିଁ। ଯେଉଁ ଆନନ୍ଦ ସେଇ ଆନନ୍ଦରେ କହୁଛନ୍ତି, ଗୋବିନ୍ଦ ଶବ୍ଦ ବ୍ୟବହାର କରିଛନ୍ତି, ପ୍ରଣତ କ୍ଲେଶନ ଆଶାୟ ଗୋବିନ୍ଦ ଆୟ, ସୌନ୍ଦର୍ଯ୍ୟ ଐଶ୍ୱର୍ଯ୍ୟ ସୌରଭାଦି ସୁଧା ପ୍ରଦାନ ଅର୍ଥ ବିନ୍ଦେ ପ୍ରାପ୍ଣବଦେ ତୁଭ୍ୟଂ ପୁନଃ ପୁନଃ ନମାମ। ତାଙ୍କର ଭଗବାନ ସୌନ୍ଦର୍ଯ୍ୟ ରହିଛି, ଐଶ୍ୱର୍ଯ୍ୟ ରହିଛି, ସୁରଭରେ ସୁରଭି ରହି, ସୁରଭି କହିଲେ ଭଗବାନ ତ ଆସିଯାଉଛନ୍ତି, ତାଙ୍କର ସେଠୁ ଗୋଟେ ସୁବାସ ଆସୁଛି, ଭଗବାନ ତ ଦେଖିଛନ୍ତି ତାଙ୍କୁ, ସେ ତାଙ୍କ ଶରୀର ଗୋଟେ ସୁବାସ ଆସୁଛି। ଭଗବାନ ଶରୀର ସୁବାସ କଥା କ'ଣ କହିବା, ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଋଷଭଦେବ ଯିଏକି ଭଗବାନଙ୍କ ଜଣେ ଅବତାର, ଋଷଭଦେବ ଯେତେବେଳେ ଇଏ ହେଉଛନ୍ତି କ'ଣ, ପୃଥୁ ନା ନା ପୃଥୁ ନୁହଁ, ଇଏ ହେଉଛନ୍ତି କ'ଣ ନା ଯେଉଁ ପ୍ରିୟବ୍ରତ, ପ୍ରିୟବ୍ରତଙ୍କ ପୁତ୍ର ହେଉଛନ୍ତି ଆଗ୍ନିଧ୍ର, ତାଙ୍କ ପୁତ୍ର ହେଉଛନ୍ତି ନାଭି, ତାଙ୍କ ନାଭିଙ୍କର ପୁତ୍ର ହେଉଛନ୍ତି ଋଷଭଦେବ, ଭଗବାନଙ୍କ ଜଣେ ଅବତାର, ଋଷଭଙ୍କ ପୁତ୍ର ଏଇ ଋଷଭଦେବଙ୍କର ପୁତ୍ର ହେଉଛନ୍ତି ଭରତ, ଯିଏକି ଜଡ଼ ଭରତ ଯାହାଙ୍କୁ କୁହାଗଲା, ସେ ସବୁ ରହିଛି। ସେ ଋଷଭଦେବ ଯେତେବେଳେ ନେଇଗଲେ ସନ୍ନ୍ୟାସ ଗ୍ରହଣ କଲେ, ରାଜା ଥିଲେ, ସମଗ୍ର ପୃଥିବୀର ସମ୍ରାଟ ଥିଲେ, ଏବଂ ଭଗବାନଙ୍କର ସିଏ ହେଉଛନ୍ତି ଅବତାର, କିନ୍ତୁ ସିଏ ଜଡ଼, ସିଏ ମଧ୍ୟ ଜଡ଼ ଭଳି ବ୍ୟବହାର କଲେ, ପାଗଳ ଭଳି ବ୍ୟବହାର କଲେ ଋଷଭଦେବ। ଋଷଭଦେବ ଯେତେବେଳେ ଏଭଳି କରୁଥିଲେ, କେହି ଜାଣିପାରିଲେନି ଏ ସମ୍ରାଟ ଥିଲେ, ପୃଥିବୀର ସମ୍ରାଟ, ଏଭଳି ଭାବରେ ହେଇଗଲେ, ଅବଧୂତ ହେଇଗଲେ, ଏବଂ ସମସ୍ତେ କିଏ କେଉଁଭଳି ଭାବେ ତାଙ୍କୁ ବିଭିନ୍ନ ପ୍ରକାର ହାରାସମେଣ୍ଟ କରିବା ପାଇଁ ଆରମ୍ଭ କଲେ, କିଏ ତାଙ୍କୁ ଛେପ ପକାଇ ଦେଉଛି, କିଏ ଏଇଭଳି ଭାବରେ ସବୁ କରୁଛନ୍ତି। ତେଣୁ ସେ କ'ଣ କଲେ ନା, ନିଜ ଶରୀରର ମଳକୁ ନିଜ ଶରୀରରେ ବଳି ହେଇକିରି ସେଠି ଗଡ଼ୁକିରି ଗଡ଼ୁକିରି ଗଡ଼ୁଥିଲେ, ହଁ ଏ ମଳ ଦେଖିକି ସବୁ ବାହାର ଦୂରକୁ ପଳେଇଯିବେ, କିନ୍ତୁ ସେ ମଳକୁ ବର୍ଣ୍ଣନା କରାଯାଇଛି, ଦଶ ଯୋଜନ ଧରିକି ତା'ର ସୁଗନ୍ଧି ବ୍ୟାପିକି ରହୁଥିଲା, କେହି ଜାଣିପାରୁନଥିଲେ ଏଇଥିରୁ ବାହାରୁଛୁ ବୋଲି, ସେମାନେ ଚିନ୍ତା କରୁଥିଲେ କେଉଁଠୁ ଆସୁଛି ସୁଗନ୍ଧି, ଭଗବାନଙ୍କ ଶରୀରରୁ ଯେଉଁ ସୁଗନ୍ଧି ବାହାରେ, ହଁ ସେ ସବୁ ମିଶିକିରି ଯେଉଁ ରହିଛି କର୍ପୂର, ତାପରେ କସ୍ତୁରୀ, ତିଳକ, ଏସବୁ ରହିଛି, ଏହିଭଳି ଭାବରେ ତାଙ୍କର ଶରୀରରୁ ସୁଗନ୍ଧି ବାହାରେ, ତେଣୁ ସେଇଟାକୁ ସେ ଆସ୍ୱାଦନ କରୁଛନ୍ତି। ସୌନ୍ଦର୍ଯ୍ୟ ଐଶ୍ୱର୍ଯ୍ୟ ସୌରଭାଦି ସୁଧା ପ୍ରଦାନ ଆର୍ଥନ ଏ ଅମୃତ ପାନ କରୁଛନ୍ତି, ତେଣୁ ଏଇଟା ନିଜେ ଅନୁଭବ କରିକିରି ସେଇଟାକୁ ଗୋବିନ୍ଦ ଶବ୍ଦ ବ୍ୟବହାର କରୁଛନ୍ତି। ତେଣୁ ପୁନଃ ପୁନଃ ନମାମ, ବାରମ୍ବାର ବାରମ୍ବାର ପ୍ରଣାମ କରୁଛନ୍ତି। ବ୍ରହ୍ମା ସେଇଭଳି ଭାବରେ ଯେତେବେଳେ ଭଗବାନଙ୍କୁ କ୍ଷମା ପ୍ରାର୍ଥନା କରୁଥିଲେ, ଦଶମ ସମୟ 14 ଅଧ୍ୟାୟରେ ବର୍ଣ୍ଣନା କରାଯାଇ, ପୁନଃ ପୁନଃ ପ୍ରଣାମ କରୁଥିଲେ, ଥରେ ପ୍ରଣାମ କଲେ ଚାରି ମସ୍ତକ ତାଙ୍କର ଗଡ଼ି ଗଡ଼ିକିରି ପ୍ରଣାମ କରୁଥିବେ, ଥରେ ପ୍ରଣାମ କଲା ମାନେ ପୁଣି ଉଠିକିରି ପୁଣି ଥରେ ପ୍ରଣାମ କରୁଛନ୍ତି, ପୁଣି କାହିଁକି ନା ଭଗବାନଙ୍କ ରୂପ ଦେଖିବା ପାଇଁ ତାଙ୍କର ଆଗ୍ରହ ରହୁଛି, ଏତେ ସୌନ୍ଦର୍ଯ୍ୟ ରହିଛି ଭଗବାନ ରୂପ, ତେଣୁ ଏମାନେ ମଧ୍ୟ ସେହିଭଳି ଭାବେ ପୁନଃ ପୁନଃ ପ୍ରଣାମ କରୁଛନ୍ତି। ଗୋଟିଏ ଶ୍ଳୋକରେ କେତେ ଅର୍ଥ ରହିଛି ଦେଖନ୍ତୁ। ତେଣୁ ଏହିଭଳି ଭାବରେ ସେ 20,800 ରାଜା ଆସି ସେଇଠି ଉପସ୍ଥିତ ଥିଲେ, ତେଣୁ ସେମାନେ ଚାହୁଁଥିଲେ ଶିଶୁପାଳକୁ ହତ୍ୟା କରିବା ପାଇଁ, କିନ୍ତୁ ଭଗବାନ ସବୁ ସହିଲେ, ଭଗବାନ ମନା କଲେ, ତାଙ୍କୁ ନିବୃତ୍ତ ହେଲେ, ଭଗବାନ ତାଙ୍କୁ ହତ୍ୟା କରିଛନ୍ତି ତାଙ୍କର ସୁଦର୍ଶନ ଚକ୍ରରେ। ଏସବୁ କଥା ତ ବହୁତ ଥର କହିଛି, ବାରମ୍ବାର କହିଛେ। ତେଣୁ ଶିଶୁପାଳ ଭଗବାନଙ୍କର କୌଣସି ଭଲ ଗୁଣ ଦେଖିପାରୁନଥିଲେ ଶିଶୁପାଳ, ସବୁବେଳେ ସେ ଭଗବାନଙ୍କ ବିରୋଧରେ କାର୍ଯ୍ୟ କରୁଥିଲେ, ଏହିଭଳି ଭାବରେ ଅନେକ ରାଜା ଥିଲେ। ଭାଗବତ ଦଶମ ସ୍କନ୍ଦ ଅଠସ୍ତରୀ ଅଧ୍ୟାୟରେ ଗୋଟେ ଶ୍ଳୋକଟେ ଅଛନ୍ତି, ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଏହି ଶ୍ଳୋକଟି, 16 ଶ୍ଳୋକ। ଭଗବାନ ଏହିଭଳି ଭାବରେ ବହୁତ ରାଜାଙ୍କୁ ପରାଜୟ କରିଛନ୍ତି, କିନ୍ତୁ ସେମାନେ ଭାବନ୍ତି ସେ କେତେବେଳେ କେମିତି ପରାଜୟ କରନ୍ତି, ଅଧିକାଂଶ ସମୟରେ ସେ ପରାଜିତ ହୋଇଯାଆନ୍ତି। ଦଶମ ସ୍କନ୍ଦ ଅଠସ୍ତରୀ ଅଧ୍ୟାୟ ଶ୍ଳୋକ 16 ଏ କଥାଟି କହିଛନ୍ତି। ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, କହିଛନ୍ତି କ'ଣ ନା କ'ଣ, ଏବଂ ଯୋଗେଶ୍ୱର କୃଷ୍ଣ ଭଗବାନ ଜଗଦୀଶ୍ୱର ଇୟତେ ପଶୁ ଦୃଷ୍ଟିନା ନିର୍ଜିତ ଜୟତି ଦିଶ। ଏଇଭଳି ଭାବରେ ଭଗବାନଙ୍କର ଅନେକ ରାଜାଙ୍କୁ ସବୁ ହତ୍ୟା କରିଛନ୍ତି। 78 ଅଧ୍ୟାୟରେ ଦନ୍ତବକ୍ର ଏବଂ ବିଦୁରଥକୁ ହତ୍ୟା କରିବେ, ଶିଶୁପାଳଙ୍କର ଭାଇ ଦନ୍ତବକ୍ର, ଇଏ ତାଙ୍କର ପିଉସୀ ପୁଅ ଭାଇ, ଏମାନେ ହେଉଛନ୍ତି ଜୟ ବିଜୟ, ଶିଶୁପାଳ ଏବଂ ଦନ୍ତବକ୍ର। ଏବଂ ବହୁତ ରାଜା ପୃଥିବୀର ଭାର ହୋଇଯାଇଥିଲେ, ଭଗବାନ ଆସି ସେସବୁ ହରଣ କରିଛନ୍ତି। ସେହି ପ୍ରସଙ୍ଗରେ ଏଇଟା କୁହାଯାଉଛି, ମଥୁରାରେ ଗୋଟେ ସ୍ଥାନ ରହିଛି ଦତିହା ବୋଲି, ବର୍ତ୍ତମାନ ମଧ୍ୟ ସେ ସ୍ଥାନ ରହିଛି ଦତିହା ବୋଲି, ଦନ୍ତବକ୍ରକୁ ସେ ବଧ କରିଥିଲେ, ଦନ୍ତବକ୍ରକୁ ବଧ କରିକିରି ବର୍ଣ୍ଣନା କରାଯାଇଛି। ଏ ଯେଉଁ ଶ୍ଳୋକରେ କୁହାଯାଇଛି ବିଧୁରଥକୁ ତା ପୂର୍ବରୁ ବଧ କରିଥିଲେ। ଏହିଭଳି ଭାବରେ ଏବଂ ଯୋଗେଶ୍ୱର କୃଷ୍ଣ ଭଗବାନ ଜଗଦୀଶ୍ୱର, ସେ କୃଷ୍ଣ ସେ ହେଉଛନ୍ତି ଭଗବାନ। ମୁଁ ଭାବୁଥିଲି କୃଷ୍ଣ ଶବ୍ଦର ଅର୍ଥ ହେଉଛି ଏଭଳି ଭାବରେ କହିବିନି, ତାପରେ ଦେଖିଲେ ଆଚାର୍ଯ୍ୟମାନେ କହିଛନ୍ତି ଏ ଭାବରେ ସେ କୃଷ୍ଣ ଶବ୍ଦ ଉଚ୍ଚାରଣ କରୁଥିଲେ, ଜରାସନ୍ଧ ସନାତନ ଗୋସ୍ୱାମୀ କହୁଛନ୍ତି। ତେଣୁ ଏଠି ଯେଉଁ କୁହାଯାଉଛି ଏବଂ ଯୋଗେଶ୍ୱର କୃଷ୍ଣ ଭଗବାନ ଜଗଦୀଶ୍ୱର, ସେ ଯୋଗେଶ୍ୱର ଏବଂ ଜଗତୀର ଜଗତର ଈଶ୍ୱର, ଖାଲି ଯେ ଯୋଗେଶ୍ୱର ଜଣେ ହେଇଥାଇ ପାରନ୍ତି କିନ୍ତୁ ଜଗତର ଈଶ୍ୱର ନ ହୋଇପାରନ୍ତି ନା, ସେ ଜଗତର ଯୋଗେଶ୍ୱର ସହିତ ଜଗତର ମଧ୍ୟ ଈଶ୍ୱର ଏବଂ ସେ ଭଗବାନ। ଜଗତର ଈଶ୍ୱର ହେଲେ ଯେ ସେ ଭଗବାନ ହେଇପାରିବେ ତାହା ନୁହଁ, ଜଗତର ଈଶ୍ୱର ହେଇକି ମଧ୍ୟ ଭଗବାନ ନ ହୋଇପାରନ୍ତି, ବହୁତ କଥା ରହିଛି। ଏବଂ ଯୋଗେଶ୍ୱର କୃଷ୍ଣ ଭଗବାନ ଜଗଦୀଶ୍ୱର ଇଏତେ ପଶୁ ଦୃଷ୍ଟି ନା, ଯେଉଁମାନଙ୍କର ଦୃଷ୍ଟି ନଷ୍ଟ ହୋଇଯାଇଛି ପଶୁ ଦୃଷ୍ଟି, ସେମାନେ ଇଏତେ ସେମାନେ ଏଇଭଳି ଭାବରେ ଚିନ୍ତା କରନ୍ତି କ'ଣ ନା, ନିର୍ଜିତ ଜୟତି କି ସହ, ସେ ଅଧିକାଂଶ ସମୟ ପରାଜିତ ହୁଅନ୍ତି, କେତେବେଳେ କେମିତି ଜୟ ଲାଭ କରନ୍ତି, ଅଧିକାଂଶ ସମୟ ପରାଜିତ ହୁଅନ୍ତି, ଏଇଭଳି ଭାବରେ ତାଙ୍କର ଧାରଣା। ଏହି ଶ୍ଳୋକର ଭାଷ୍ୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, ପଦ୍ମପୁରାଣରୁ ଗୋଟେ ଶ୍ଳୋକ ଉଦ୍ଧାର କରି ସେ କହିଛନ୍ତି, ନନ୍ଦଗୋପାଳଦୟ ସର୍ବେ ଜନା ପୁତ୍ର ଦାରାଦି ସହିତ ବାସୁଦେବ ପ୍ରସାଦେନ ଦିବ୍ୟ ରୂପଧରା ବିମାନ ଆରୁଢ଼ା ପରମଂ ବୈକୁଣ୍ଠ ଲୋକ ମହାବାପୁ। ତମେ ତ ପ୍ରଶ୍ନ ପଚାରିଥିଲ ରାଧାରାଣୀ କୁଆଡ଼େ ଗଲେ, ଏଇଠି କୁହାଯାଇଛି ଏ ଶ୍ଳୋକରେ ଏଠି କୁହାଯାଇଛି, ନନ୍ଦଗୋପାଳଦୟ ନନ୍ଦ ଆଉ ଅନ୍ୟ ଗୋପମାନେ ଗୋପୀମାନେ ମଧ୍ୟ ସମସ୍ତେ ମିଶିକି ସର୍ବଜନା ପୁତ୍ର ଧାରାଦି ସହିତ, ଖାଲି ଗୋପୀମାନେ ସବୁ ସେ ଗଲେ ତାହା ଗୋପମାନେ ଗଲେ ତାଙ୍କର ପୁତ୍ର ପତ୍ନୀ ଏବଂ ସମସ୍ତଙ୍କ ସହିତ ଯିଏ ଥିଲେ ସବୁ ବୃନ୍ଦାବନ ଧାମରେ, ବାସୁଦେବ ପ୍ରସାଦେନ ଦିବ୍ୟ ରୂପ ଧରା, ସେମାନେ ଦିବ୍ୟ ରୂପ ଧାରଣ କଲେ, ଆମ ସମସ୍ତଙ୍କ ଗୋଟେ ଦିବ୍ୟ ରୂପ ରହିଛି, ଆମେ ଗୋଟେ ପ୍ରାୟ ଯେ ବଧ ରୂପ ପ୍ରାପ୍ତ ହୋଇଛେ, ବଧ ଦଶା ରୂପ ଶରୀର ପ୍ରାପ୍ତ ହୋଇଛେ, କିନ୍ତୁ ଦିବ୍ୟ ରୂପ ରହିଛି ଆମ ସମସ୍ତଙ୍କର, ତେଣୁ ସେମାନେ ସବୁ ଦିବ୍ୟ ରୂପ ଧାରଣ କରିକିରି ବିମାନ ଆରୁଢ଼ା ବିମାନରେ ବସିକିରି ପରମଂ ବୈକୁଣ୍ଠ ଲୋକ ବାପୁ, ପରମ ବୈକୁଣ୍ଠ କହିଲେ ତାଙ୍କୁ ଯେଉଁଠୁ ଆସିଥିଲେ, ଗୋଲୋକ ନାମ ନିଜ ଧାମ ଚଳିତ ଗୋଲୋକ ଧାମ, ଏଟା ହେଉଛି ସବୁଠାରୁ ଉନ୍ନତତର ଧାମ, ତା ଉପରେ ଆଉ କିଛି ଧାମ ନାହିଁ, ସେ ହେଉଛି ଗୋଲୋକ ଧାମ, ତା ତଳେ ସବୁ ରହିଛି, ଗୋଲୋକ ନାମ୍ନି ନିଜଧାମ୍ନି ତଳେ ଚତସ୍ୟ ଦେବୀ ମହେଶ ହରିଧାମ ସୁତେଷୁ ତେଷୁ ତେ ତେ ପ୍ରଭାବ ନିଚୟା ଭୀତାସ୍ତ ଜେନ ଗୋବିନ୍ଦ ମାଦି ପୁରୁଷଙ୍କ ମଙ୍ଗଜାମି। ଗୋଲୋକ ଧାମ ହେଉଛି ସବୁଠାରୁ ଶ୍ରେଷ୍ଠ ଧାମ, ତା ତଳେ ରହିଲା ହରିଧାମ ବୈକୁଣ୍ଠ ବା ଯେଉଁ କ'ଣ ଭଗବାନ ରାମଚନ୍ଦ୍ରଙ୍କର ଯେଉଁ ରହିଛି ଅଯୋଧ୍ୟା, ଏସବୁ ରହିଛି, ତା ତଳକୁ ବୈକୁଣ୍ଠ ଲୋକ ରହିଛି, ତା ତଳେ ମହେଶ୍ୱର ଲୋକ ରହିଛି, ତା ତଳେ ଦେବୀ ଧାମ, ଏ ପୃଥିବୀ ବା ଏ ଭୌତିକ ଜଗତ, ଇଏ ହେଉଛି ଦେବୀ ଧାମ, ଦୁର୍ଗା ଦେବୀ ଅଧିଷ୍ଠାତ ଦେବୀ ରହିଛନ୍ତି ଏଇଠି, ଏଇଭଳି ଭାବରେ ଭଗବାନ ରହିଛି ଲୋକ ସବୁ ରହିଛି। ତେଣୁ ସେଇ ପରମ ବୈକୁଣ୍ଠ ଲୋକ ମୋ ବାପୁ, ସେମାନେ ସେଇଠି ଗଲେ ଚାଲିଗଲେ, ଭଗବାନ ଯିବା ପୂର୍ବରୁ ତାଙ୍କୁ ସବୁ ପଠେଇ ଦେଇ ଆସିଗଲେ। ତେଣୁ ତା ପରଦିନ ଦେଖିଲା ବେଳକୁ ବୃନ୍ଦାବନରେ କେହି ନାହାନ୍ତି, ସବୁ ଖାଲି ହେଇଯାଇଛି, ଏଇଟା ଏ ଶ୍ଳୋକରେ ପଦ୍ମପୁରାଣରୁ ଉଦ୍ଧାର କରି କୁହାଯାଇଛି। ଏଭଳି ଭାବରେ ଯେଉଁ ରହିଛି କୃଷ୍ଣ ଶବ୍ଦରେ କିଛି ଆନନ୍ଦ ଜଣେ ପ୍ରାପ୍ତ ହେଉଛି, କିନ୍ତୁ ଇଏ କୃଷ୍ଣ ଶବ୍ଦ ଉଚ୍ଚାରଣ କରିଥିବାରୁ ଆନନ୍ଦ ପ୍ରାପ୍ତ ହୋଇପାରୁନଥିଲେ ଭଗବାନଙ୍କ ନାମ ଏଇଭଳି ଭାବ ରହିଛି। ଏଇଟା ପଦ୍ମ ପୁରାଣ ତେଣୁ ଏଇଠି ଯେଉଁ କୁହାଗଲା ଏଇଭଳି ଭାବରେ ଅନେକ ରହିଛନ୍ତି, କିନ୍ତୁ କୃଷ୍ଣଙ୍କୁ କେହି ଭଗବାନ ବୋଲି ଜାଣୁନଥିଲେ। ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ ଜାଣିପାରିବେ ନାହିଁ ଭଗବାନ କୃଷ୍ଣ, କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ। ତେଣୁ ଆମର ଯେଉଁ କେନ୍ଦ୍ର ରହିଛି ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ, ଯେଉଁ 1966 ଏଇ ଇସ୍କନ ସ୍ଥାପନ କରାଗଲା, ରେଜିଷ୍ଟ୍ରେସନ କରାଗଲା, ସେହି ସମୟରେ ପ୍ରଭୁପାଦ ମହାରାଜ ଏ ନାମଟି ରଖିଲେ ଇସ୍କନ, ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କନସିୟସନେସ। କିନ୍ତୁ ତାଙ୍କର କେତେଜଣ ଭକ୍ତ ସେ ଶିଷ୍ୟ କହିଲେ ପ୍ରଭୁପାଦ ଆମେ ଯଦି ଖାଲି କୃଷ୍ଣ ଚେତନା କହିବା ତାହେଲେ ଲୋକମାନେ କହିବେ ଇଏ ହିନ୍ଦୁ ଇଏ ବୋଲି, ସେକୁଳା ଏ ଅନ୍ୟମାନେ କହିବେ ଇଏ ହିନ୍ଦୁ, ଆମର ଆମେ ତାକୁ ଗ୍ରହଣ କରିବା ନାହିଁ। ତେଣୁ ପ୍ରଭୁପାଦ ମାନେ ସେଇଟା କହିଲେ ନା, ଆମେ ସେମାନେ କହିଲେ ଗଡ୍ କନସିୟସ କରିବା, ଇଣ୍ଟରନ୍ୟାସନାଲ ସୋସାଇଟି ଫର ଗଡ୍ କନସିୟସନେସ। ତେଣୁ ପ୍ରଭୁପାଦ ମହାରାଜ କହିଲେ ଗଡ୍ କନସିୟସନେସ କହିଲେ ଲୋକମାନେ କିଏ କାହାକୁ ଭାବିବେ ଭଗବାନ ବୋଲି, କିନ୍ତୁ କୃଷ୍ଣ ହେଉଛନ୍ତି ଭଗବାନ, ମୂଳ ଭଗବାନ। ଭାଗବତରୁ ଏ ଶ୍ଳୋକଟିକୁ ଉଦ୍ଧାର କରି ଏ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ 28 ଶ୍ଳୋକରେ ଯେଉଁ ରହିଛି କୃଷ୍ଣସ୍ତୁ ଭଗବାନ ସ୍ୱୟଂ, କୃଷ୍ଣ ହେଉଛନ୍ତି ଭଗବାନ। ତେଣୁକରି ନା ରଖାଗଲା କୃଷ୍ଣ ଚେତନା ସଂଘ, କୃଷ୍ଣ ଚେତନା, ଏ କୃଷ୍ଣ ଚେତନା ସମସ୍ତଙ୍କ ପାଖରେ ରହିଛି, କୃଷ୍ଣ ଚେତନା ସବୁ ସୁପ୍ତ ଭାବରେ ବର୍ତ୍ତମାନ ରହିଛି, କିନ୍ତୁ ଏଇ କୃଷ୍ଣଙ୍କ ନାମ ନେଲେ ସେଇ କୃଷ୍ଣ ଚେତନା ଜାଗ୍ରତ ହେବ, କୃଷ୍ଣ ଚେତନା ଜାଗ୍ରତ ହେବ। କି କୃଷ୍ଣ ଚେତନା କ'ଣ? ଏଇଟା ତ ଆମେ କହିଲେ, କିନ୍ତୁ କୃଷ୍ଣ ଚେତନାଟା କ'ଣ? କୃଷ୍ଣ ଚେତନା ହେଉଛି ସବୁଠାରେ ସେ ଭଗବାନ ଦର୍ଶନ କରିବେ। ଯୋ ମାଂ ପଶ୍ୟତି ସର୍ବତ୍ର ସର୍ବଂଚ ମୟି ପଶ୍ୟତି ତସ୍ୟାଂ ନ ପ୍ରଣଶ୍ୟାମି ସଚ ମେ ନ ପ୍ରଣଶ୍ୟତି। କୃଷ୍ଣ ଚେତନା ଭଗବତ ଗୀତାରେ ଏଇଟା କୃଷ୍ଣ ଚେତନା ବିଷୟରେ କୁହାଯାଇଛି। ସେ ସ୍ତରକୁ ଯେଉଁମାନେ ଯାଉଛନ୍ତି ସେମାନେ ସବୁଠି ଭଗବାନ ଦର୍ଶନ କରିବେ। ଏ ମା ଭାଗବତ ସବୁଠାରେ ଭଗବାନ ଦର୍ଶନ କରିବେ। ସର୍ବ କ'ଣ ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାର ମୂର୍ତ୍ତି ସର୍ବତ୍ର ତାର ସବୁଠାରେ ଲୋକମାନେ ଯେଉଁମାନେ କୃଷ୍ଣ ଚେତନଶୀଳ ନୁହନ୍ତି ସେ ଦେଖିବେ ଗଛଲତା ପାହାଡ଼ ପର୍ବତ ଇତ୍ୟାଦି ସବୁ ଦେଖିବେ। ଏମିତିକି ମନ୍ଦିର ଆସିଲେ ମଧ୍ୟ ମନ୍ଦିର ଦେଖିବେ, ମନ୍ଦିରରେ ବିଗ୍ରହ ଦେଖିବେ, କେଉଁ ଧାତୁରେ ତିଆରି ବୋଲି ଚିନ୍ତା କରିବେ, କିନ୍ତୁ ଭଗବାନ ଦେଖିପାରିବେ ନାହିଁ। କିନ୍ତୁ ଯେଉଁମାନେ ଭଗବାନ ଇଏ ହେଉଛି ବଦ୍ଧ ଜୀବ, କିନ୍ତୁ ଯେଉଁମାନେ ମୁକ୍ତ ଜୀବ ଏବଂ ବିଶେଷ ଭାବରେ ମା ଭାଗବତ ସେମାନେ ଏଭଳି କୌଣସି ସ୍ଥାନ ନାହିଁ ଯେଉଁଠି ସେ ଭଗବାନ ଦେଖିପାରିବେ ନାହିଁ। ଯେଉଁଭଳି ଭାବରେ ପ୍ରହ୍ଲାଦ ମହାରାଜ, ପ୍ରହ୍ଲାଦ ମହାରାଜ ସବୁଠାରେ ଭଗବାନ ଦର୍ଶନ କରୁଥିଲେ, କିନ୍ତୁ ତାଙ୍କର ପିତା ହିରଣ୍ୟକଶିପୁ କେଉଁଠି ଭଗବାନ ଦେଖିପାରୁନଥିଲେ। ତେଣୁ ସପ୍ତମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଶ୍ଳୋକଟିକୁ କୁହାଯାଇଛି ତ୍ୱୟା ମନ୍ଦୁଭାଗ୍ୟକ୍ତା ମଦନ୍ୟ ଜଗଦୀଶ୍ୱର କୁଆସ ଯଦି ସେ ସର୍ବତ୍ର କସ୍ମାତ୍ ତମ୍ବେ ନ ଦିଶ୍ୟତେ। ଆରେ ତୋର ମନ୍ଦଭାଗ୍ୟ ଉଦୟ ହେଲା, ଆଜି ତତେ ମୁଁ ହତ୍ୟା କରିବି। ତା ପୂର୍ବରୁ ବହୁତ ଚେଷ୍ଟା କରିଥିଲେ ଅନ୍ୟମାନଙ୍କ ଦ୍ୱାରା ହତ୍ୟା କରିବା ପାଇଁ, ନିଜେ ମାରିବା ପାଇଁ ଚିନ୍ତା କରିନଥିଲେ, କିନ୍ତୁ ଆଜି ଚିନ୍ତା କରୁଛି ମୁଁ ଆଜି ମାରିବି, ଦେଖିବା କିଏ ତୋତେ ରକ୍ଷା କରିବ। ତୋର ମନ୍ଦଭାଗ୍ୟ ଉଦୟ ହେଇଛି, ସେଥିପାଇଁ କହୁଛୁ ମୋ ଛଡ଼ା ଆଉ କିଏ ଈଶ୍ୱର ଅଛନ୍ତି? ମଦନ ଜଗଦୀଶ୍ୱର କୁହା ସବୁ ଯଦି ସେ ସର୍ବତ୍ର କେଉଁଠି ସେ ଅଛନ୍ତି? ନା ସେ ସବୁଠାରେ ଅଛନ୍ତି। ନା କସ୍ମାତ୍ ତମ୍ବେ ନ ଦିଶ୍ୟତେ, ତମ୍ବେରେ କାହିଁକି ଦେଖାଯାଉନାହାନ୍ତି? ସେ ଯେଉଁ ପ୍ରହ୍ଲାଦ କହୁଛନ୍ତି ଦିଶ୍ୟତେ, ପ୍ରହ୍ଲାଦ କହୁଛନ୍ତି ଦେଖାଯାଉଛନ୍ତି, ପ୍ରହ୍ଲାଦ ଦେଖାଯାଉ, ଭଗବାନ ଦେଖାଯାଉଥିଲେ ସେଇଠି। ତେଣୁ ସେ ଗୋଟେ ମୁଷ୍ଟିକା ଆଘାତ କଲେ। ଏସବୁ ଗୋଟେ ରହିଛି ପ୍ରସିଦ୍ଧ ଶ୍ଳୋକ, ସତ୍ୟଂ ବେଦାତୁଂ ନିଜ ଭୃତ୍ୟଭାସିତଂ ବ୍ୟାପ୍ତିଂ ଚ ଭୂତେଷୁ ଅଖିଳେଷୁ ଚାତ୍ମନା ଅଦୃଶ୍ୟତାତ୍ୟ ତଦ୍ଭୂତଂ ରୂପଂ ଉଦ୍ଭବଂ ସ୍ତମ୍ଭେ ସବାୟାଂ ନ ମୃଗଂ ନ ମାନୁଷଂ। ସତ୍ୟଂ ବେଦାତୁଂ ନିଜ ଭୃତ୍ୟଭାସିତଂ, ନିଜ ଭୃତ୍ୟ ଭଗବାନ ତାଙ୍କର ଭକ୍ତଙ୍କର କଥାକୁ ରକ୍ଷା କରନ୍ତି, ଯଦି ଦରକାର ପଡ଼େ ନିଜର କଥାକୁ ମଧ୍ୟ ଭଙ୍ଗ କରିଦିଅନ୍ତି, କିନ୍ତୁ ତାଙ୍କର ଭକ୍ତଙ୍କର କଥାକୁ ରକ୍ଷା କରନ୍ତି। କାହାଙ୍କର କାହାର କଥାକୁ ସବୁ ରକ୍ଷା କଲେ ନା ବ୍ରହ୍ମା ଯେଉଁ ବର ଦେଇଥିଲେ ସବୁ ରକ୍ଷା କଲେ ଦିନରେ ମରିବ ନାହିଁ ରାତିରେ ମରିବ ନାହିଁ ଆମକରେ ମରିବ ନାହିଁ ସମଗ୍ର ମରିବ ନାହିଁ ଏଇଭଳି ଭାବରେ ଭୂମିରେ ମରିବ ନାହିଁ ଜଳରେ ମରିବ ନାହିଁ ଆକାଶରେ ମରିବ ନାହିଁ ଅସ୍ତ୍ରରେ ମରିବ ନାହିଁ ଶସ୍ତ୍ରରେ ମରିବ ନାହିଁ ଜୀବନ୍ତ ବସ୍ତୁରେ ମରିବ ନାହିଁ ମୃତ ବସ୍ତୁରେ ମରିବ ନାହିଁ ବ୍ରହ୍ମାଙ୍କ ଦ୍ୱାରା ଜୀବିତ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟ କୌଣସି ଦ୍ୱାରା ମରିବ ନାହିଁ ଏଇଭଳି ଭାବରେ ସବୁ ବର ମାଗିଲେ ମନୁଷ୍ୟ ଦ୍ୱାରା ମରିବ ନାହିଁ ପଶୁ ଦ୍ୱାରା ମରିବ ନାହିଁ ସବୁ ପ୍ରକାର ବର ନେଇଯାଇଥିଲେ କିନ୍ତୁ ଭଗବାନ ସବୁ ବରକୁ ରକ୍ଷା କଲେ ସତ୍ୟଂ ବିଧାତ ନିଜ ଭୂତି ଭାଷିତ ସେହିଭଳି ଭାବେ ନାରଦ ମୁନି ଯେତେବେଳେ ହିରଣ୍ୟକଶିପୁ ଚାଲି ଯାଇଥିଲେ ମନ୍ଦାର ପର୍ବତକୁ ତପସ୍ୟା କରିବା ପାଇଁ ଦେବତାମାନେ ଆକ୍ରମଣ କରିକିରି ଅସୁରଙ୍କ ରାଜଧାନୀ କହିକିରି କୟାଧିଙ୍କୁ ବନ୍ଦୀ କରି ନେଇଯାଇଥିଲେ କୟାଧିଙ୍କ ମାତୃ ମାଆଙ୍କର ଗର୍ଭରେ ରହିଥିଲେ ପ୍ରହ୍ଲାଦ ସେହି ସମୟରେ ନାରଦ ମୁନି କହୁଛନ୍ତି ଇନ୍ଦ୍ରଙ୍କୁ ଇନ୍ଦ୍ର ତୁମେ ଜଣେ ପର ସ୍ତ୍ରୀକୁ କାହିଁକି ଅପହରଣ କରୁଛ ନା ଆଙ୍କର ଗର୍ଭରେ ଯେଉଁ ସନ୍ତାନ ରହିଛି ଅସୁର ସନ୍ତାନ ଆମେ ତ ହତ୍ୟା କରିବୁ ଜନ୍ମ ହେଲେ ନା ନା ନ ତୁୟା ପ୍ରାପ୍ତ ସଂସ୍ଥା ମହାନ ଅନନ୍ତ ଅନୁଚରଂ ବଳି ଇଏ ହେଉଛି ଅନନ୍ତଙ୍କର ଅନୁଚର ତୁମେ ତାକୁ ହତ୍ୟା କରିପାରିବ ନାହିଁ ତେଣୁ ସେଇଟାକୁ ସତ୍ୟରେ ପରିଣତ କରିଛନ୍ତି ଭଗବାନ ସେହିଭଳି ଭାବରେ ଏ ଯେଉଁ ଚାରି କୁମାର ସନକ ସନାତନ ସନାତନ ସନତ କୁମାର ଇଏ ଯେଉଁ ଅଭିଶାପ ଦେଇଥିଲେ ସେଇଟାକୁ ସତ୍ୟରେ ପରିଣତ କରିଛନ୍ତି ସତ୍ୟଂ ବିଧାତ ନିଜ ଭୂତି ଭାଷିତମ୍ ବ୍ୟାପ୍ତି ଚ ଶବ୍ଦର ଅର୍ଥରେ ଆଚାର୍ଯ୍ୟ ଟୀକା କରନ୍ତି ଭଗବାନ ନିଜର ନିଜର ଉକ୍ତିକୁ ମଧ୍ୟ ସତ୍ୟରେ ପରିଣତ କରିଛନ୍ତି କୌନ୍ତେ ପ୍ରତି ଜାନି ହିଁ ନ ଆମେ ଭକ୍ତ ପ୍ରଣସନ୍ତି ଯଦିଓ ଅର୍ଜୁନଙ୍କ ଦ୍ୱାରା ଏଇ ପ୍ରତିଜ୍ଞା କରିବା ପାଇଁ କହିଛନ୍ତି କିନ୍ତୁ ସେଇଟା ଭଗବାନଙ୍କର ଉକ୍ତି ତେଣୁ ନିଜର କଥାକୁ ମଧ୍ୟ ସେ ସତ୍ୟରେ ପରିଣତ କରିଛନ୍ତି ଚ ଶବ୍ଦ ନା ନିଜର କଥାକୁ ମଧ୍ୟ ସତ୍ୟରେ ପରିଣତ କରିଛନ୍ତି ସତ୍ୟଂ ବିଧାତ ନିଜ ଭୂତି ଭାଷିତ ବ୍ୟାପ୍ତି ଭୂତେଷୁ ଅଖିଳେଶୁ ଚାତ୍ମନ ଭଗବାନ ସବୁଠାରେ ଅଖିଳ ସବୁଠାରେ ସେ ବ୍ୟାପ୍ତ ହେଇକି ରହିଛନ୍ତି ଏମିତି କେଉଁଠି ନାହିଁ ଭଗବାନ ନାହାନ୍ତି କ'ଣ ସେ ଶ୍ଳୋକଟି ରହିଛି ଆହେ ଦୟା ମାୟା ବିଶ୍ୱ ବିହାରୀ ସବୁଠାରେ ରହିଛନ୍ତି ସେ ଭଗବାନ ଅଖିଳେଶ ବ୍ୟାପ୍ତି ଭୂତେଷୁ ଅଖିଳେଶ ଚାତ୍ମନ ସବୁଠାରେ ଭଗବାନ ବ୍ୟାପ୍ତ ହେଇକି ରହିଛନ୍ତି କିନ୍ତୁ ଅଦୃଶ୍ୟ ରୂପେ ରହିଛନ୍ତି ଅଦୃଶ୍ୟ ସମସ୍ତଙ୍କ ପାଖରେ ଦେଖା ଦିଅନ୍ତି ନାହିଁ ଭଗବାନ ନାହଂ ପ୍ରକାଶ ସର୍ବତ୍ର ଯୋଗ ମାୟା ସମାବୃତ ଭଗବାନ ସବୁଠାରେ ଦର୍ଶନ ଦିଅନ୍ତି ନାହିଁ ଯୋଗ ମାୟାର ଆବୃତ ହେଇକି ରହିଥାନ୍ତି ଭକ୍ତ କିନ୍ତୁ ଭଗବାନ ଦର୍ଶନ କରନ୍ତି ତେଣୁ ଭକ୍ତଙ୍କ ପାଖରେ ଭଗବାନ ଦର୍ଶିତ ହୁଅନ୍ତି ବା ଦେଖା ଦିଅନ୍ତି ତେଣୁ ସେହିଭଳି ଭାବରେ ଅଦୃଶ୍ୟତା ଅଦ୍ଭୁତ ରୂପମ ତେଣୁ ଅଦ୍ଭୁତ ରୂପ ଧାରଣ କଲେ ହିରଣ୍ୟକଶିପୁ ଭାବୁଥିଲା ମୁଁ ବ୍ରହ୍ମାଙ୍କୁ ଚିଟିଂ କରିଦେଲି ଠକିଦେଲି ଏ ବଧ ଯିବାର ଲକ୍ଷଣ ଚିଟିଂ କରିବା ତେଣୁ ବ୍ରହ୍ମା ଯେଉଁ କହୁଥିଲେ ବର ଦେବେ ନାହିଁ ଅମର ବର ଦେବେ ନାହିଁ ଏଭଳି ଭାବରେ ମୁଁ ଅମର ହେଇଗଲି ଚିନ୍ତା କରୁଥିଲି ଆଉ କୌଣସି ଉପାୟ ନାହିଁ ଜଣେ ମୃତ୍ୟୁ ପାଇବାର ସବୁ ପ୍ରକାର ବାଟ ଟାଇଟ୍ କରିଦେଲି ଏୟାର ଟାଇଟ୍ ଭଳିଆ କରିଦେଇଥିଲେ କିନ୍ତୁ ଭଗବାନ ସିଏ ଆମର ବୁଦ୍ଧିର ଉର୍ଦ୍ଧ୍ୱରେ ସିଏ ସେଥିପାଇଁ ସେ ଅଧ୍ୟକ୍ଷ ତେଣୁ ସମସ୍ତଙ୍କ ବରକୁ ରକ୍ଷା କରିକିରି ଭଗବାନ ଆସିଲେ ବ୍ରହ୍ମାଙ୍କର ସମସ୍ତ ବରକୁ ରକ୍ଷା କରିକିରି ଶ୍ରୀ ଶ୍ରୀ ସୀତାରାମ ଯୋଉକି ନୃସିଂହଦେବ ରୂପରେ ଆବିର୍ଭାବ କଲେ ଜୟ ନୃସିଂହ ଶ୍ରୀ ନୃସିଂହ ଜୟ 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 ଶ୍ରୀ ନୃସିଂହ ଉଗ୍ରଂ ବୀରଂ ମହାବିଷ୍ଣୁଂ ଜ୍ୱଳନ୍ତଂ ସର୍ବତୋମୁଖଂ ନୃସିଂହଂ ଭୀଷଣଂ ଭଦ୍ରଂ ମୃତ୍ୟୁର୍ମୃତ୍ୟୁର୍ନମାମ୍ୟହଂ ଶ୍ରୀ ନୃସିଂହ ଜୟ ନୃସିଂହ ଜୟ 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 ଶ୍ରୀ ନୃସିଂହ ପ୍ରହ୍ଲାଦେଶ ଜୟ ପଦ୍ମ ମୁଖ ପଦ୍ମ ରୂପା ନୃସିଂହଦେବ ରୂପରେ ଆସିକିରି ହିରଣ୍ୟକଶିପୁ ହତ୍ୟା କଲେ ଭଗବାନ ଯେଉଁ ଯୁଦ୍ଧ ମନବୃତ୍ତି ଥିଲା ଆଜି ହିରଣ୍ୟକଶିପୁ ସେ ଖେଳିବା ପାଇଁ ଆରମ୍ଭ କଲେ ବ୍ରହ୍ମା ଦେଖି ଚିନ୍ତିତ ହେଇଯାଉଛି ପ୍ରଭୁ ଆ ସହିତ ଆଉ ଖେଳନ୍ତୁ ନାହିଁ ବର୍ତ୍ତମାନ ଅଭିଜିତ ମୁହୂର୍ତ୍ତ ଆସିଛି ହତ୍ୟା କରନ୍ତୁ ଆ ଡେରି ହେଇଗଲେ ତାଙ୍କର ବଳ ପଡ଼ିଯିବ ବ୍ରହ୍ମା ମଧ୍ୟ ଚିନ୍ତିତ ହେଇ ପଡ଼ୁଛନ୍ତି ତେଣୁ ସନ୍ଧ୍ୟାବେଳରେ ଭଗବାନଙ୍କୁ ହତ୍ୟା କଲେ ଦିନ ନୁହଁ କି ରାତି ନୁହଁ ନିଜ କୋଳରେ ରଖି ହତ୍ୟା କଲେ ସେଇଟା ଭୂମି ନୁହଁ କି ଆକାଶ ନୁହଁ, ଭଗବାନ ତାଙ୍କ ନଖରେ ହତ୍ୟା କଲେ ଯେଉଁଟା ଭଗବାନ ମନୁଷ୍ୟ ନୁହନ୍ତି କି ପଶୁ ନୁହନ୍ତି ନରହରି, ଏବଂ ଭଗବାନ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟ ଜୀବ ନୁହନ୍ତି ବା ସୃଷ୍ଟ ବ୍ୟକ୍ତି ନୁହନ୍ତି ସେ, ଏବଂ ନଖଟା ମୃତ ବ୍ୟକ୍ତି ମୃତ ବସ୍ତୁ ନୁହଁ କି ଜୀବିତ ବସ୍ତୁ ନୁହଁ। ଏଇଭଳି ଭାବେ ବ୍ରହ୍ମାଙ୍କର ସବୁ ହିରଣ୍ୟ କଶିପୁ ଯେତେ ବୁଦ୍ଧି ଥିଲା ଲଗେଇ ଦେଇଥିଲା ସବୁ, ଭଗବାନ ତାକୁ ହତ୍ୟା କଲେ, ହତ୍ୟା କରି ତାକୁ ପୁଣି ତାଙ୍କ ଧାମ ପଠେଇଲେ। ଏଇଭଳି ଭାବରେ ଭଗବାନଙ୍କର ଯେତେବେଳେ ଲୀଳା କରନ୍ତି ମଧ୍ୟ କେହି ଜାଣିପାରନ୍ତିନି ଏଇ ଭଗବାନ ବୋଲି, ଭଗବାନ ଭକ୍ତ ନହେଲେ ଜାଣିପାରିବେ ନାହିଁ। କିନ୍ତୁ ଭଗବାନ ଭକ୍ତ ନହେଲେ ମଧ୍ୟ ଯଦି ବା ସେ ଯଦି ଭଗବାନଙ୍କ ସହିତ ନାମ ନେଉଛନ୍ତି ତଥାପି ସେ ଶ୍ରେଷ୍ଠ ଗତି ଲାଭ କରିବେ, ନାରଦ ମୁନି କହିଛନ୍ତି ସପ୍ତମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ। ତସ୍ମାତ୍ କେନାପି ଉପାୟନ ମନ କୃଷ୍ଣ ନିବେଶୟତ୍, ଗୋପ୍ୟ କାମାତ୍ ଭୟାତ୍ କଂସୋ ଦ୍ୱେଷା ଚୈଦ୍ୟା ଦୟ ନୃପ୍ୟ ସମ୍ବନ୍ଧାତ୍ ଦୁଷ୍ଣେହ ସ୍ନେହା ଦ୍ୱିହ ଭକ୍ତ୍ୟା ବୟମ୍ ବିଭୁ। ପଞ୍ଚାନ କ'ଣ କ'ଣ ଏ ଯେଉଁ ବେଣ ବେଣ କୌଣସି ଉପାୟରେ ମଧ୍ୟ ଭଗବାନ ସହିତ ଯୁକ୍ତ ହୋଇନଥିଲା। ପଞ୍ଚାନ ପୁରୁଷପତି ବେଣ କୌଣସି ଉପାୟରେ ଭଗବାନ ସହିତ ଯୁକ୍ତ ହେଇନି, ତେଣୁ ଯେକୌଣସି ଉପାୟରେ ହେଉନା କାହିଁକି ଭଗବାନ ମନକୁ ଭଗବାନ ପାଖରେ ଲଗେଇବାକୁ ପଡ଼ିବ, କେନା ବି ଉପାୟ ନା। ତେଣୁ ଏଇ ଯୁଧିଷ୍ଠିର ମହାରାଜ ପ୍ରଶ୍ନ ପଚାରିଥିଲେ, ତାର ଉତ୍ତରରେ ନାରଦମୁନି ଏଇଟା କହିଥିଲେ ସପ୍ତମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏଇଟା କହିକିରି ଏ ହିରଣ୍ୟକଶିପୁ ଏବଂ ପ୍ରହ୍ଲାଦଙ୍କ କଥା କହିଲେ, ଭଗବାନ ନୃସିଂହଦେବଙ୍କ କଥା କହିଲେ। ତେଣୁ ଆମର କଥା ପ୍ରସଙ୍ଗରେ ଯାଇ ପହଞ୍ଚିଗଲା, ନୃସିଂହଦେବଙ୍କ ପାଖରେ କଥା ପହଞ୍ଚିଲା, ଆମ କଥା ବି ବିଶ୍ରାମ ଦେବା ସମୟ ହୋଇଗଲା। ଜୟ ଶ୍ରୀମଦ୍ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି